ଦିଲ୍ଲୀ ମନ୍ଦିରକୁ ଭକ୍ତ ପଠେଇଛ ବୋଲି ମାୟାପୁର ନିଭକ୍ତ ଇନ୍ଚାର୍ଜ ରାଗି ହେଇଛି କହୁଛ ଦିଲ୍ଲୀ ପଠା ମଜାରେ କହିଛି ତାପରେ ପଠେଇଲେ ରଖିଛି ଗୋଟେ ପିଲାକୁ ଆଚ୍ଛା ଠିକ ଭଲ ତମେ କଣ ତମେ ଆଉ ଜଣେ କିଏ ପଦେ ଦି ଜଣ ଆସିଛ ନା ତମେ ପଦଯାତ୍ରା କେତେଦିନ ରହିବ ପୁରା ରହିବ ପରମାନେଣ୍ଟ ସିଟ୍ ଜଏନ୍ କରିଛ ପ୍ରଥମରୁ କେତେ ଭକ୍ତ ଅଛନ୍ତି ପଦଯାତ୍ରାରେ 25 ଜଣ ଭକ୍ତ ପଦଯାତ୍ରାରେ ଭଲ ତ ଆଗରୁ ତ ବେଶୀ ଭକ୍ତ ପଦଯାତ୍ରା ରହିଛ କିଏ ଦେଖୁଛନ୍ତି ପଦଯାତ୍ରା 25 ଭକ୍ତକୁ ମେଣ୍ଟେନ୍ କରୁଛନ୍ତି ବିରାଟ ବାବା ଆଗରୁ ତ ବେଶୀ ପଦଯାତ୍ରା ଯାଉନଥିଲେ ହରେ କୃଷ୍ଣ ବନ୍ଦ କର ହରେ କୃଷ୍ଣ ହରି ବୋଲ ହରି ବୋଲ ହରେ କୃଷ୍ଣ ଠିକ ଅଛି ତ ଯାହା ହଉ ଖୁବ ଭଲ ଯେ ଏଥର ପ୍ରଥମ ଥର ମୁଁ ଭଦ୍ରକ ମନ୍ଦିରରେ ଏତେ ବ୍ରହ୍ମଚାରୀ ମାନଙ୍କ ସାଙ୍ଗେ କଥାବାର୍ତ୍ତା କରୁଛି ତା ଆଗରୁ ତ କୌଣସି ମତେ ବୟସ୍କ ଲୋକମାନଙ୍କୁ ଦେଇକି ମନ୍ଦିର ଚାଲିଲା ଉଦାର କି ଉଦାର ନିତାଇ ନା କଣ ଉଦାର ନିତାଇ ପ୍ରଭୁ ତାପରେ କିଏ ଆଙ୍କ ନା କଣ ରାଧାଶ୍ୟାମ ସୁନ୍ଦର ଧୁକ ଧୁକରି ଚଲେଇଲେ ତ ବର୍ତ୍ତମାନ ୟଙ୍ଗ ବ୍ଲଡ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ଆସିବା ପରେ ମୁଁ ସେଟା ଆଗରୁ ଅନେକ ଆଗରୁ ସେଟା ଚିନ୍ତା କରୁଛି ଜଣେ ୟଙ୍ଗ ପିଲା ନ ଆସିଲେ ୟଙ୍ଗ ପିଲାମାନେ ଆକୃଷ୍ଟ ହେଇକି ଆସିବେନି ଏଠି ତ ସେଭଳି ଆଉ ତାର ବହୁ ବର୍ଷ ହେଲା ମୁଁ ଭଦ୍ରକ ମନ୍ଦିର ଆସି 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 ଏସବୁ ପିଲାମାନେ ଏ ପିଲା ଆଉ ସେ ପିଲା ଆଉ ଗୋଟେ ସେ ଫରସାହିକ ପିଲା କୁଆଡ଼େ ଗଲା ସେ ଖାଲି ଆସୁଥାନ୍ତି ଆଉ ନାଚୁଥାନ୍ତି ପଳେଇ ଯାଉଥାନ୍ତି ମୁଁ କହିଲି ନାଚ ପାଟି ଦ୍ୱାରା କିଛି ହବନି ଭାବୁଥିଲି ଏଇଟା ଖାଲି ନାଚିଥାଏ ପଳେଇ ଆଉ କେତେ ପଳେଇ ଯାଇଛି ଭଲ ମୃଦ ମୃଦ ବୋଧଥିଲା କଣ ତା ନା ଆସୁତୋଷ ଭଲ ଭଲ ପିଲାଟା ତ ମୋର ଗୋଟେ ହୋପ୍ଲେସ୍ କେସ୍ ଆସୁଛନ୍ତି ଖାଲି ଦେଉଛନ୍ତି ଦେଇକି ପଳେଇ ଯାଉଛନ୍ତି ତ ଯାହା ହଉ ମୋତେ ମୁଖ ଉତ୍ସାହିତ ହେଉଛି ଏଇ ପିଲାମାନେ ଯେ ଯୋଗଦାନ କରିଛନ୍ତି ସେ ଉତ୍ସାହର ଗୋଟେ ବଡ କାରଣ ହରି ବୋଲ ହରେ କୃଷ୍ଣ ହରି ବୋଲ ହରେକ ବ୍ୟାଟେରୀ ନେଇ ମାନେ ଇଲେକ୍ଟ୍ରି ଚାଲିଛି ଇଲେକ୍ଟ୍ରି କନେକ୍ସନ୍ ଅଛି ଇଲେକ୍ଟ୍ରି ନାହିଁ হরে কৃষ্ণ, হরি বল হরি বল, হরে কৃষ্ণ। ঠিক আছে ঠিক আছে, হরে কৃষ্ণ। তো আমার এতদ অঞ্চলে প্রচার খুব সুন্দর উন্নতি হয়েছে। এই ভদ্রক মন্দির, ব্রহ্মচারী, বালেশ্বর মন্দিরে সুন্দর প্রচার চালিছে। মু গলা বর্ষ গলি, খুব সুন্দর কংগ্রিগেশন। জলেশ্বরের বিরাট জমি, সুন্দর মন্দির। তারপরে নূয়া কেউঁঝরের সেন্টার খোলা হয়েছে। তো এর সুস্পষ্ট হচ্ছে যে গত কিছু বর্ষ হলো এত অঞ্চলের প্রচার খুব সুন্দর ভাবে বড়িছে। তার কারণ হচ্ছে পূর্ণচন্দ্র প্রভু, হেমহরি প্রভু, তাঁর ভিতরে সেটাই, সেটা অবশ্য ঠিক, সেটা মেন। পূর্ণচন্দ্র আসা পাই আমার অনেক, মু অনেক সময় ধরে বর্ষ লাগিছে তা পয়সারে, না না মু যাবিনি যাবিনি। আর সীতাম গোবিন্দকে পঠাইলি, হ্যাঁ তাহলে আমি যাবো যাবো, দেখলা আরে আমার হাতে গলার সময়। দখল করে নেবে সেইটা আমি কৌছি, ভয়ের পঠাইলে ভাল হলা, সাপে বড় হল ভাল। তা ফলরে এইটা হচ্ছে স্পিরিচুয়াল কম্পিটিশন, স্পিরিচুয়াল এইটা এইটা ভাল, এটা সুস্থ কম্পিটিশন। আমি জিনিসকে আগে নেওয়া পাই প্রতিযোগিতা করিবা, তো ভাল হল, এটা ভগবানক ইচ্ছা। তো বর্তমান ভগবান কৃপার, গুরুমাজাঙ্ কৃপার, বালেশ্বরের বি সুন্দর মন্দির আমি গোটে পাচ্ছে, সেটি আমার কার্যকলাপ বড়ুছি। তারপরে রেমুনার বি গোটে মন্দির হয়েছে, তার মানে এপটে আমার ভালো সুন্দর প্রচার হয়েছে। ময়ূরভঞ্জ, ময়ূর বারিপদা, বারিপদা কিছু হয়নি, কিছু কংগ্রিগেশন মেম্বার অনেক, হ্যাঁ আস্তে আস্তে বড়বে, প্রার্থনা কর। ব্রহ্মচারী মানে আসলে প্রচার বড়িব, ব্যাপার হচ্ছে ব্রহ্মচারী নহলে প্রচার বড়িবনি। গৃহস্থ মানে প্রচার করি ভাল, কিন্তু যেতে যাহা কর লোক মানকর নালি লোক প্রতি একটা সম্মান অলগা, তাই না? সে কথা গৃহস্থ কহবে সে প্রাধান্য দেবে নি, ব্রহ্মচারী সন্ন্যাসী কহিলে সেটা প্রাধান্য দেবে। এটা মানে আমার বৈদিক সংস্কৃতিটা লোক মানকর রক্ত ভিতরে এমনি পশিছে, যদি ভারতের লোক, হিন্দু ভারতের লোক জানুছেন এ সন্ন্যাসীটা কত ভণ্ডামি করছেন, কম তা সত্যি বি, তা সত্যি বি সন্ন্যাসী মানে সমস্ত গোড় তলে পড়ে গোটি, হ্যাঁ কোন ভিতরে আছে না আছে না জানতো, সেটার আমি সুযোগ নবা, কেউ সুযোগ লোক ঠকিবার সুযোগ নহ, এই সুযোগ নাকি লোক পাখে শুদ্ধ কৃষ্ণ কথা পৌঁছবার সুযোগটা গ্রহণ করবা। সেইপাই আমার তো ব্রহ্মচারী বেশি দরকার, ব্রহ্মচারী মানে ফুল টাইম ডেডিকেটেড হয়েকি যে বাণী প্রচার করবে। প্রভুপাদ অবশ্য যেত প্রথমে ইস্কন আরম্ভ করলে সেত প্রচার বড়াইবাকু হলে আমার ফুল টাইম ডেডিকেটেড ভক্ত দরকার। যদিও আমার ইস্কন সংস্থার ব্রহ্মচারী সন্ন্যাসী প্রচার পাই যেতটা সাহায্য করছেন, যেতটা ডেডিকেশন রয়েছে, আমার গৃহস্থ মানকর বি সেভাবে ডেডিকেশন রয়েছে। বহু জায়গায় গৃহস্থ ভক্ত মানে রয়েছেন, সেমানে ইস্কন পাই এতে করছেন, আমার ব্রহ্মচারী সন্ন্যাসী বি করিপার না, সেটা হল কথা। কিন্তু যে লোক মানকর সন্ন্যাসী ব্রহ্মচারী প্রতি গোটে অলগা ধারণা রয়েছে, তো সেপাই যে ব্রহ্মচারী লাইন রে আসবে, তো তাঁকর এই চিন্তাধারা যে আমি গোটে এমতিকা পরিবেশে রহবা, যে পরিবেশ রহিকি আমার মনের আর কিছু ডিস্ট্রাকশন নাই। গৃহস্থ জীবনের বিভিন্ন ডিস্ট্রাকশন রয়েছে, ইয়াড়ে মন, ইয়া এই ডিউটি, সে ডিউটি, কিন্তু ব্রহ্মচারী মানকর একমাত্র ডিউটি হচ্ছে হরিভজন করিবা, ভগবানকর বাণী প্রচার করিবা, এটা একমাত্র ডিউটি, সেটা ব্রহ্মচারী মানকর কর্তব্য। আর সেই ভিতরে আমি সীমিত রাখিপার,
ତାହେଲେ ଆମର ବ୍ରହ୍ମଚାରୀ ଜୀବନଟା ସଫଳ ହେଇପାରିବ। ତ ବ୍ରହ୍ମଚାରୀ ଜୀବନରେ ଗୋଟେ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କ'ଣ, ସବୁବେଳେ ଆମେ ଅଥରିଟି କଥା ଶୁଣିକି କାମ କରିବା। ଏଇଟା ହେଉଛି ଆତ୍ମ ଉତ୍ସର୍ଗ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଉ ସବୁଠୁ ବଡ଼ ମୁସ୍କିଲ ଡିଫିକଲ୍ଟ, ଯେ ନିଜ ଇଚ୍ଛା ଅନୁସାରେ ନ କରିକି ଅନ୍ୟ କାହାର ଇଚ୍ଛାକୁ ଅନୁସାରେ କାମ କରିବା। କାହିଁକି ଅନ୍ୟ କାହାର ଇଚ୍ଛା ଅନୁସାରେ କାମ କରିବା ମାନେ ଅଥରିଟି ଇଚ୍ଛା ଅନୁସାରେ କାମ କରିବା। ଆଉ ଅଥରିଟି କିଏ, ସେ ହେଉଛି ଅଥରିଟି ଯାହାକୁ ଆମ ସଂସ୍ଥା ତାକୁ ଅନୁମୋଦନ କରିଛନ୍ତି। ଭାଇ ସଂସ୍ଥାର ହେଡ୍ ହେଉଛନ୍ତି ଶ୍ରୀଲ ପ୍ରଭୁପାଦ। ପ୍ରଭୁପାଦ ସଂସ୍ଥାକୁ ଅନୁମୋଦନ କରିଛନ୍ତି, ସଂସ୍ଥା ଆମର ଅଥରିଟିକୁ ଅନୁମୋଦନ କରିଛି। ଆଉ ପ୍ରଭୁପାଦଙ୍କୁ କିଏ ଅନୁମୋଦନ କରିଛନ୍ତି, କିଏ, କୃଷ୍ଣ। କୃଷ୍ଣ ଅନୁମୋଦନ କରିଛନ୍ତି ଗୁରୁ ପରମ୍ପରା କ୍ରମରେ। ତ କହୁଛି ଭକ୍ତ ହବା ମାନେ କ'ଣ, ଭକ୍ତ ହବା ମାନେ ଭଗବାନଙ୍କର କୃଷ୍ଣଙ୍କର ଇଚ୍ଛା ଅନୁସାରେ ଆମ ଜୀବନକୁ ପରିଚାଳିତ କରିବା, ଆମର ଇଚ୍ଛା ଅନୁସାରେ ନୁହଁ, କୃଷ୍ଣଙ୍କ ଇଚ୍ଛା ଅନୁସାରେ ଜୀବନକୁ ପରିଚାଳିତ କରିବା ହେଉଛି ଭକ୍ତ। ସେ ଜୀବନରେ ସୁବିଧା ଆସିପାରେ, ଅସୁବିଧା ଆସିପାରେ, ସୁଖ ଆସିପାରେ, ଦୁଃଖ ଆସିପାରେ, ଆମ ଭକ୍ତ ଜୀବନ ସେତିକି ବେଳେ ସଫଳ ହବ ଯେତେବେଳେ କୃଷ୍ଣଙ୍କ ଇଚ୍ଛା ଅନୁସାରେ ଆମ ଇଚ୍ଛାକୁ ମିଳିକି ଚଳିପାରିବା। ସେଇଥିପାଇଁ କି ପ୍ରାକ୍ଟିକାଲ ପଏଣ୍ଟ ଅଫ୍ ଭ୍ୟୁ ଆମେ କ'ଣ କରିବା, ଆମେ କ'ଣ କରୁଛେ ନା, ଆମର ଯେ ଅଥରିଟି ରହିଛି ତାଙ୍କ ମନ ସଙ୍ଗେ ଯଦି ମନ ମିଳିକି ଚଳିପାରିବା ତାହେଲେ ସବୁ ଜିନିଷ ସୁନ୍ଦର ସୁସ୍ଥ ଭାବେ ପରିଚାଳିତ ହେବ। ଯଦିଓ ଏଇ ଭୌତିକ ଜଗତରେ ବିଶେଷ କଳି ଯୁଗରେ ଦୁଇଟା ଲୋକ ବା କିଛି ଲୋକ ମନ ମିଳିକି ଏକ ସାଙ୍ଗରେ ରହିବା ଖୁବ୍ ମୁସ୍କିଲ। ଗୋଟା ଘରେ ସ୍ୱାମୀ ସ୍ତ୍ରୀ ମନ ମିଳିକି ରହିପାରୁନାହାନ୍ତି, ଗୋଟେ ପରିବାରରେ ପରିବାର ଲୋକ ମନ ମିଳିକି ରହିପାରୁନାହାନ୍ତି, ଯେଉଁଠି ପରିବାରରେ ବହୁତ ଇନ୍ଦ୍ରିୟ ଭୋଗ କେନ୍ଦ୍ରିକ ସମ୍ପର୍କ, ଇନ୍ଦ୍ରିୟ ଭୋଗ କେନ୍ଦ୍ରିକ ସମ୍ପର୍କ ହେଇକି ମନ ମିଳିକି ରହିପାରୁନାହାନ୍ତି। କିନ୍ତୁ ଆମର ଏଠି କେମିତି ମନ ମିଳିକି ରହିବା, ଯଦି ଆମ ଭଗବାନଙ୍କର ବିଷୟରେ ସମ୍ପୂର୍ଣ୍ଣ ଭଲ ଧାରଣା ନ ରହିବ, ଭକ୍ତି ସମ୍ପର୍କରେ ଧାରଣା ନ ରହିବ, ଜୀବନର ଲକ୍ଷ୍ୟ ସମ୍ପର୍କରେ ଧାରଣା ନ ରହିବ, ତ କେହି କେହି ଚିନ୍ତା କରନ୍ତି ଠିକ ଅଛି ଆମେ ଭକ୍ତି ଜୀବନ ଆସିଛେ ବା ଭକ୍ତି ଜୀବନ ଗ୍ରହଣ କରିବା। ଯେଉଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଲେଖୁଛନ୍ତି ଯେତେବେଳେ କେହି ଭକ୍ତି ଜୀବନକୁ ଆସିବ ତାର ଗୋଟେ ସ୍ତର ଅଛି, ଯେତେବେଳେ ଦୃଢ଼ ବିକଳ୍ପ, ଦୃଢ଼ ବିକଳ୍ପ ମାନେ କ'ଣ, ସିଏ ମନେ କରିବ ମୁଁ କ'ଣ କରିବି, ମୁଁ କି ସବୁକିଛି ଛାଡ଼ି ଛୁଡ଼ି ଦେଇକି ବୃନ୍ଦାବନ ଯିବି ହେରି, ସେଠି ଯାଇକି ସୁନ୍ଦର ବା ନିଶ୍ଚିନ୍ତ ହରିଭଜନ କରିବି, ବା କେତେବେଳେ ଚିନ୍ତା କରିବ ନା ନା ମୋ ଭିତରେ ବହୁତ କାମନା ବାସନା ଅଛି, ସେଠି କେତେବେଳେ ମନ ଡାକେ ତାହେଲେ ମୁଁ କାମନା ବାସନା ଗୁଡ଼ା ସବୁ ପୂର୍ଣ୍ଣ କରିଦିଏ, ତାପରେ ମୁଁ ହରିଭଜନ କରିବି, ବା ଚିନ୍ତା କରିବ ନା ନା ଏ ଘରେ ରହିଲେ ଘର ହେଉଛି ତୃଣ ଆଚ୍ଛାଦିତ କୁଆ ଭଳିଆ, ଏଠି ହେଲେ ହରିଭଜନ ହବନି, ଛାଡ଼ିକି ଯିବା ହାରି। ପୁଣି ମନେ କରିବ ନା ନା ଘରେ ବୁଢ଼ା ବାପା ମା ଅଛନ୍ତି ସେମାନେ ମରିଯାଆନ୍ତୁ ତାପରେ ମୁଁ ଯାଇକି ହରିଭଜନ କରିବି। ଏଇଭଳିଆ ଗୋଟେ ସ୍ତର ମନରେ ଆସିବ ଯେ ସବୁବେଳେ ଆମେ ଚିନ୍ତା କରିବା ଏପଟେ ଯିବାନି ସେପଟେ ଯିବା, ସେପଟେ ଯିବାନି ସେପଟେ ଯିବା। ତ ଏଇଥିପାଇଁ କି ଆମକୁ ଗୋଟେ ଦୃଢ଼ ନିଶ୍ଚିତ କରିବାକୁ ପଡ଼ିବ ଯେ ଆମେ ବହୁ ଜୀବନ ଏଇ ସାଂସାର ଜୀବନର ସୁଖ ଅନୁଭବ କରିକି ଆସୁଛି। କେତେବେଳେ ଯଦି ଚିନ୍ତା କରି ମୋତେ ବହୁ ଜୀବନ ସଂସାର ସୁଖ ଅନୁଭବ କରିଛି, ତ ଗୋଟେ ଜୀବନ ନାହିଁ ସଂସାର ଛଡ଼ା ସୁଖ ଅନୁଭବ କରେ। ଏଟା ସଂସାର ଛଡ଼ା ନୁହଁ, ଏଟା କୃଷ୍ଣର ସଂସାର, ଭୌତିକ ସଂସାର ସୁଖ ମାନେ ପାଇଛେ, କୃଷ୍ଣର ସଂସାର ସୁଖ ପାଇବା ତେନା ଠିକ ନା ନାହିଁ? କୃଷ୍ଣ ସଂସାର ସୁଖ ଅଛି ନା ଦୁଃଖ ଅଛି? ନା ସୁଖ ବି ଅଛି ଦୁଃଖ ବି ଅଛି, ଖାଲି ସେ ଝଗଡ଼ା ଝାଟି କେତେ କ'ଣ ରହିଛି ନା ଭିତରେ, କିନ୍ତୁ ଏଠି ଭଲ ଅଛି ଝଗଡ଼ା ଝାଟି ଯାହା କରୁଛେ କାହା ପାଇଁ କରୁଛେ, କୃଷ୍ଣଙ୍କ ପାଇଁ କରୁଛି। ତ ମୋର ଗୋଟେ ପ୍ରକାର ବୁଦ୍ଧି ଏଇଭାବେ କହିଲେ ସେବାଟା ଭଲ ହବ, ଇଆର ବୁଦ୍ଧି ଗୋଟେ ଅଲଗା ପ୍ରକାର, ନା ମୁଁ ଏଇଭାବେ କହିଲେ କୃଷ୍ଣ ସେବାଟା ଭଲ ହବ, ସେଥିପାଇଁ ଆମର ଝଗଡ଼ା ଝାଟି ନା, ସେଥିପାଇଁ ମନରେ ଅମଳ ନା, ମୋର ଇନ୍ଦ୍ର ତୃପ୍ତିରେ ବାଧା ଦଉଛି ସେଇଥିପାଇଁ ମୋର ଅମଳ ନୁହଁ। ଆମର ମତର ଅମଳଟା କ'ଣ, ମୁଁ ଚିନ୍ତା କରୁଛି ଏଇଭାବେ କଲେ ପ୍ରଚାରଟା ଭଲ ହବ, ସେ ଚିନ୍ତା କରୁଛି ନା ନା ଏଇଭାବେ କଲେ ପ୍ରଚାରଟା ଭଲ ହବ, ତ ସେଥିପାଇଁ ମତର ଅମଳ ହଉଛି। କିନ୍ତୁ ଆମର ମତର ଅମଳଟା ଇନ୍ଦ୍ରିୟ ପ୍ରୀତିର ବାଧାରୁ ଉଦ୍ଭୁତ ହଉନି, ସେଇଥିପାଇଁ କି ସମସ୍ତେ ଗୋଟେ ଜିନିଷ ଲକ୍ଷ୍ୟ କରିବେ ଯେ ଆମେ ସେମିତିକା ସମସ୍ତେ ମିଳିକି ରହିପାରିବା, ମିଳିକି ରହିପାରିବା ମାନେ କ'ଣ, ଆମର ସମସ୍ତଙ୍କର ଗୋଟେ କମନ୍ ଗୋଲ୍, ଗୋଟେ ସାଧାରଣ ଲକ୍ଷ୍ୟ ରହିଛି। ଏ ସାଧାରଣ ଲକ୍ଷ୍ୟ ହେଉଛି କ'ଣ ନା, ସାଧୁଗୁରୁ ବୈଷ୍ଣବଙ୍କ ଇଚ୍ଛା ଅନୁସାରେ ଭଗବାନଙ୍କର ବାଣୀ କିଭଳି ସୁଚାରୁ ଭାବେ ପ୍ରଚାର କରିପାରିବା। କିନ୍ତୁ ବେଶୀ ଆଉ ବେଶୀ ଲୋକ ଏଇ ଭକ୍ତି ଲାଇନ୍କୁ ଆସିବେ ସେଟାକୁ ଆମକୁ ଦେଖିବାକୁ ପଡ଼ିବ। ତ ପ୍ରଥମ ହେଉଛି ଆଶ୍ରମ ଜୀବନ ରହିବାକୁ ହେଲେ ସେ ଅଥରିଟି କଥା ଅନୁସାରେ ଆମକୁ ଶୁଣିବାକୁ ପଡ଼ିବ। ଆମ ମନକୁ ଯଦି ଅଥରିଟି ମନ ସଙ୍ଗେ ମିଳେଇ ପାରିବା ତାହେଲେ ଆମେ ଶାନ୍ତିରେ ସେବା କରିପାରିବା, ଆଶ୍ରମ ଜୀବନ ସେଟା ସଫଳତା ହବ, ଆମ ମନକୁ ମିଳେଇକି ରହିପାରିଲେ। ଅଥରିଟି ସାଙ୍ଗେ ଗଲା, ତାପରେ ଆମେ ଯାହା ସାଙ୍ଗରେ ରହୁଛେ, ଯାହା ସାଙ୍ଗରେ ସେବା କରୁଛେ, ତାଙ୍କ ସାଙ୍ଗରେ କେମିତିକା ରହିବା। ତ ତାଙ୍କ ସାଙ୍ଗରେ ରହିବାର ଗୋଟେ ଉପାୟ ହେଉଛି କ'ଣ, ଦେଖିବାକୁ ପଡ଼ିବ ଯେ ମୋ ସାଙ୍ଗରେ ସେ ଆମେ ଦୁଇ ଜଣ ଯାକ ରହୁଛୁ, ଏମିତିକା ନୁହଁ ଯେ ସେ ଯାହା କରୁଛି ମୋତେ ଏଇଟା ଭଲ ଲାଗିବ, ବା ଏମିତିକା ନୁହଁ ଯେ ମୁଁ ଯାହା କରିବି ତାକୁ ଯେ ଭଲ ଲାଗିବ ସେଟା ନୁହଁ, ମୁଁ ଆଶା କରି ମୁଁ ଯାହା କରୁଛି ସେ ତାକୁ ଭଲ ଲାଗିବ ତା ନୁହଁ। କାରଣ ସମସ୍ତଙ୍କ ନିଜ ନିଜର ସ୍ୱତନ୍ତ୍ରତା ରହିଛି, ନିଜ ନିଜ ଚିନ୍ତା ଭାବଧାରା ରହିଛି, କିଛି ହୁଏ ତ ମୁଁ କରୁଛି ତାକୁ ଭଲ ନ ଲାଗିପାରେ, କିଛି ତ ଭଲ ଲାଗିବ। ସବୁବେଳେ ଆମକୁ ଧରି ନେବାକୁ ପଡ଼ିବ ଯେ ପରସ୍ପର ମଧ୍ୟରେ ଯାହା ବୁଦ୍ଧି ବିଚାର କାର୍ଯ୍ୟ ରହିଛି କିଛିଟା ମେଳ ହବ କିଛିଟା ମେଳ ହବନି, କିନ୍ତୁ ମେଳ ନହେଲେ ବି ମୁଁ ସାଙ୍ଗରେ ରହିବି, ଏକ ସାଙ୍ଗରେ ରହିବି। ଦଶଟା ବିଷୟରେ ତ ପାଞ୍ଚଟା ମେଳ ହବ, ପାଞ୍ଚଟା ମେଳ ହବନି, ଆଉ କେତେବେଳେ କଥା ମନେ କରିବନି ଯଦି ସେ ମୋର ଗୋଟେ ଭୁଲ ଦେଖିଲା ବୋଲି ସେ ମୋର ଶତ୍ରୁ, ହଁ ତ ଗୋଟେ ଭୁଲ ଦେଖୁଛି ଆଉ ନଅଟା ହାତ ଭଲ ସେ ମନେ କରୁଛି। ଅନେକ ସମୟରେ କ'ଣ ହୁଏ ନା, ଆମ ସମ୍ପର୍କରେ ଗୋଟେ ଭୁଲ କଥା ବା ଖରାପ କଥା କାହାକୁ କହିଲେ ଆମେ ମନେକର ସିଏ ମୋର ଶତ୍ରୁ, ସାରା ଜୀବନ ଶତ୍ରୁ, ତା ନୁହଁ। ସେ ତ ଗୋଟେ ଜାଗାରେ ଗୋଟେ ଭୁଲ ବା ମୋର ଖରାପ କଥା କହିଛି ମୋ ସମ୍ପର୍କରେ, ଆଉ ପାଞ୍ଚଟା ହୁଏ ତ ଭଲ କଥା କହିଛି, ସମୟ ସମୟ ସେ ପାଞ୍ଚଟାକୁ ଯେ ଭଲ କଥା କହିଛି ସେ କଥା ଆମେ ନ ଶୁଣିକି ମୋ ସହିତ ଖରାପ କଥାଟା କହିଛି ତାର ଉପରେ ଆମେ ଧ୍ୟାନ ଦେଇକି ତା ପ୍ରତି ଆମର ଗୋଟେ ବିଦ୍ରୁପ ମନୋଭାବ ବିକାର ମନୋଭାବ ଆସିଯାଏ। ସେଇ ଭାବରେ ଆମକୁ କିଛି କୌଶଳ ଆର୍ଟ ଶିଖିବାକୁ ପଡ଼ିବ, ଯେଉଁଟାକି ବ୍ୟବହାରିକ ଜୀବନରେ ସେଇ ଆର୍ଟ ବା କୌଶଳକୁ ପ୍ରୟୋଗ କରିଲେ ଆମମାନେ ଏକ ସାଙ୍ଗରେ ରହିପାରିବା। ଆମମାନଙ୍କର ଏକ ସାଙ୍ଗରେ ରହିବାର ତ ମୂଳ ଆର୍ଟ ହେଉଛି କ'ଣ, କୃଷ୍ଣ ହେଉଛନ୍ତି ସବୁକିଛି ଚେଷ୍ଟାର କେନ୍ଦ୍ରବିନ୍ଦୁ, ସେଇଥିପାଇଁ କି ସେଇଟାକୁ ଲକ୍ଷ୍ୟ କରି ରଖିଲେ କ'ଣ ହବ ନା, ଯେତେ ସୁବିଧା ଆଉ ଅସୁବିଧା ହଉ ସେ ମାଟି କାମୁଡ଼ିକି ପଡ଼ିବ ସେଇଠି, କାହିଁକି ମୁଁ ରହିଲେ କୃଷ୍ଣ ଗୁରୁ ସାଧୁଗୁରୁ ବୈଷ୍ଣବ ସେମାନେ କୃଷ୍ଣ ସନ୍ତୁଷ୍ଟ ହେବେ, ସେଟା ହଉଛି ଆମର ଲକ୍ଷ୍ୟ। ଯେମିତିକା ବାହାର ଜଗତରେ ରାଜନୀତିରେ ହଉ ବା ପାରିବାରିକ ଜୀବନରେ ହଉ ସମସ୍ତଙ୍କ ସ୍ୱାର୍ଥ ଥାଏ, ଆମର କ'ଣ, ଆମର କ'ଣ ସ୍ୱାର୍ଥ ଅଛି, ଆମର ସ୍ୱାର୍ଥ ଅଛି ଯେ ଆମେ ଆନନ୍ଦ ପାଇଁକି ଆନନ୍ଦ ପାଇବାଟା ଆମର ସ୍ୱାର୍ଥ, ଆର ଆମର ଆନନ୍ଦ କୋଉଥିରେ, ବେଶୀ ଲୋକ ଭକ୍ତ ହେଲେ ଆନନ୍ଦ, ବେଶୀ ଲୋକ ଯଦି ଭକ୍ତି ଲାଇନ୍କୁ ଆସିବେ ଆନନ୍ଦ, କୃଷ୍ଣଙ୍କ ସେବା ପୂଜା ଭଲ ହେଲେ ଆମର ଆନନ୍ଦ, ଆମର ଆନନ୍ଦଟା ଆମର ସୁଖ ଉପରେ ପର୍ଯ୍ୟବେସିତ ନୁହଁ, ଆମର ଆନନ୍ଦ ପ୍ରଚାର ବେଶୀ ହେଲେ ଆନନ୍ଦ ପାଉ ନା ଦୁଃଖ ପାଉ, ଆନନ୍ଦ ପାଉ ନା, କି ସେଇ ପ୍ରଚାର ପାଇଁ ଯେତେ କଷ୍ଟ ସେଟା କଷ୍ଟ ମନେ ହୁଏ, କଷ୍ଟ ମନେ ହୁଏ। ତ ପ୍ରଚାରରେ ଯେତେବେଳେ ଆନନ୍ଦ ହୁଏ ଲୋକ ବେଶୀ ଗାଳି ଦିଅନ୍ତି, କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ, କିଏ ପଇସା ଦେବନି କିଏ ଦୁଇଟା ଗାଳି ଦେବ, ତା ସତ୍ତ୍ୱେ ବି ଯଦି ପ୍ରଚାର ହେଉଛି ଲୋକମାନେ ଭକ୍ତ ହେଉଛନ୍ତି ସେଥିରେ ଆମେ ଯେତେ ଆନନ୍ଦ ପାଉଛେ, ଏ ସମସ୍ତ କିଛି ଆମେ ଦୃଷ୍ଟିପାତ କରୁନେ ଭୃକ୍ଷେପ କରୁନେ, ସେଥିରେ ସବୁବେଳେ ପ୍ରଚାରକୁ ଆଉ କୃଷ୍ଣଙ୍କର ତୁଷ୍ଟି ବିଧାନକୁ ସାମ୍ନାରେ ରଖିକି ଯଦି ଆମେ ଜୀବନଯାପନ କରିବା ତାହେଲେ ଆମର ଭକ୍ତି ଜୀବନ ସେ ବ୍ରହ୍ମଚାରୀ ଜୀବନ ହଉ ଗୃହସ୍ଥ ଜୀବନ ହଉ ତା ସୁସ୍ଥ ଭାବରେ ପରିଚାଳିତ ହବ। ସେଇ ଭାବରେ ଆମକୁ ବିଭିନ୍ନ ପ୍ରାକ୍ଟିକାଲ ବିଶେଷ କରି ଆଶ୍ରମରେ ରହିବା, କୁହାଯାଏ ଦୂରରୁ ପାହାଡ଼ଟା ସୁନ୍ଦର ଲାଗେ, କିନ୍ତୁ ଆଶ୍ରମରେ ରହିଲେ ବୁଝାଯାଏ ପାହାଡ଼ ଭିତରେ ପ୍ରବେଶିଲେ ବୁଝାରେ ବାଘ ଭାଲୁ କେତେ କ'ଣ ଅଛନ୍ତି ସେତେ ଭିତରେ, ତ ଆଶ୍ରମ ଭଳିଆ ସେଇଭଳିଆ ଆଶ୍ରମ ଜୀବନଟା ସେଇଭଳିଆ ଦୂରରୁ ଖୁବ ଭଲ ଲାଗେ, କିନ୍ତୁ ଆଶ୍ରମରେ ଦଶ ଜଣ ଲୋକ କାହା ସାଙ୍ଗରେ ସମ୍ପର୍କ ନାହିଁ ଗୋଟେ ସାଙ୍ଗରେ ରହିବା ତ ସହଜ ନୁହଁ, ସମସ୍ତ ସାଙ୍ଗରେ ମନ ମିଳେଇକି ରହିବାକୁ ପଡ଼ିବ, ଭଲ ମନ୍ଦକୁ ଆଡ଼ଜଷ୍ଟ କରି ରହିବାକୁ ପଡ଼ିବ, ଏଇଟା ଗୋଟେ ବିରାଟ ପରୀକ୍ଷା ବ୍ରହ୍ମଚାରୀମାନଙ୍କ ପାଇଁ ଆଶ୍ରମରେ ରହିବା। ସେଥିରେ ଦେଖୁନ କେତେ ବ୍ରହ୍ମଚାରୀ ଜଏନ କରୁଛନ୍ତି ଇଆଡ଼େ ସିଆଡ଼େ ଚାଲିଯାଉଛନ୍ତି, କାହିଁକି ଆମର ଇସ୍କନରେ କି ରହିବାର ଅଭାବ ନା ଖାଇବାର ଅଭାବ, ইন্দ্রিয় তৃপ্তির কিছু অভাব আছে ইস্কনরে? হ্যাঁ, কিছু তো অভাব নেই, সবপরে ইন্দ্রিয় তৃপ্তি সুন্দর। হ্যাঁ, ওর ঘর সুন্দর, তোমার না একটু টিকে অসুবিধা আছে, রয়ে স্ট্রাগল করছে। হ্যাঁ, যদি ভালো রহবা ভালো খাইবা যদি জীবন লক্ষ্য হইতা, তাহলে এমানে দিল্লিরে কেতে ভালো খাওয়া রহুতলি, সে দিল্লি মন্দির কাহিঁ কোটি আউ এই কোটি ভদ্র কোটি ছাড়ি দিয়ে কাহিঁকি আসলে? কারণ ভালো রহবা খাইবাটা লক্ষ্য নুহ। তারপরে দেখা হচ্ছে ঠিক আছে, ভদ্র মন্দির ভালো রহবা খাইবা নাই, দিল্লি মন্দির আছে, বম্বে মন্দির আছে, মায়াপুরে তো ভালো খাইবা রহবা আছে, তা সত্ত্বেও পিলা পড়ে যাচ্ছে না, পড়ে যাচ্ছে না, কাহিঁ রহি পড়ু না, কেটে পড়ে যাচ্ছে। সে ভালো খাইবা রহবাটা যদি আমার ভক্তি লাইনে রহবার ভিত্তি হব, তাহলে সেটা ঠিক নুহ। কৃষ্ণ নাম প্রচার, কৃষ্ণ ভক্তি প্রচার, সেটা হচ্ছে ভিত্তি হবে। অবশ্য গোটে জিনিস দরকার, কারণ আমি আশ্রম বলে সমস্ত ভালো সহৃদ্যতা রহবা দরকার। যদি হৃদ্যতা থিব, ভালো পাইবা থিব, যেতে কষ্ট হলে রহক ইচ্ছা হব, ভালো খাইবা থাট বাট থিব, কিন্তু ভালো বাসা, ভালোবাসা কি ওড়িশার ভালোবাসা, ভালো পাইবা যদি নথিব, এই যে প্রভুপদ সংস্থা আরম্ভ করলে সেতবে তো কিছু নথিলা, খাইবা পাই কম খাওয়া, খাইবা পাই কিনা পয়সা নথিলা, বাজারে যেটা ফোপাড়ি দেবে ডেট সব লাভ হয়ে যাইছে, যে সবজির যেগুড়া মানে কি ঘুষুরি খাওয়া দিয়া হয়ে, সেগুলা ভক্ত মানে যাই কে আমার ঘুষুরি ফার্ম আছে আমাকে দিও, কই কারণ নিজে সব খাইবে সেগুলা, এত দূরাবস্থা লা, সেতলে রহবা পাই ঘর নথিলা, চাদর টাণিকি গোটে পটে ব্রহ্মচারী শোবে, গোটে পটে ব্রহ্মচারিণী শোবে, এইভাবে টয়লেট নথিলা, সে গোটে টয়লেটরে ভক্ত মানে যে প্রভুপাদ লাইন করে ছিড়া হবে সেটা যাওয়া পাই, তো কিন্তু এতে কষ্টরে সে বিদেশ লোক মানে কেতে ঐশ্বর্য পিলা সেমানে রহিব লোক, এই যে মায়াপুরে আসিকি সেমানে রহিলে খালি আলু সিজা খাইকি সব, মায়াপুরে প্রথম জীবন থিলে সেমানে কহন্তি কেতে কষ্ট রহিলে, কাহিঁকি না প্রভুপাদঙ্কে এত ভালো পাউথিলে, সে ভালো পাইবার আনন্দটা অন্য কোণী সুবিধা সুবিধা আমি কেয়ার করুলে। গোটি হচ্ছে পরস্পরকে ভালো পাইবা, আমি আশ্রমে রহবা পরস্পরকে ভালো পাইবা, আর সমস্ত গোটিয়ে লক্ষ্য রহব সাধু গুরু কৃষ্ণ তাঁকু সন্তুষ্ট করিবা মোর জীবন লক্ষ্য বাস, এইটা লক্ষ্য, এইটার পৌঁছিবাকে হলে মোর যেতে সুবিধা অসুবিধা শারীরিক মানসিক সুবিধা সুবিধা মু সহিবি। আউ গোটিয়ে হচ্ছে যেতেটা সহযোগিতা মনোবৃত্তি, পরস্পরকে সহযোগিতা করিবা বা সহিষ্ণুতা সহিবা, হ্যাঁ এইসব রহিলে কোণ হব না ভক্তি জীবনে বেশি দিন রহিপারিবা, এ গোটে কথা। আর গোটে কথা, ভক্তির উন্নতি হলে অটোমেটিকালি এগুড়ি আমার হব, এগুলো আমি পরস্পর সহযোগিতা করিপারুনে বা সহিপারুনে, অথরিক কথা শুনিপারুনে, তার কারণ কোণ হচ্ছে, তার কারণ হচ্ছে যে আমি ভক্তি জীবনে উন্নতি করিপারিনে, এই ভক্তি জীবনে উন্নতি করিপারিথান্তে তাহলে এই সমস্ত সদ্গুণাবলী গুড়ি আমার ভিতরে স্বতঃস্ফূর্ত ভাবে প্রকাশিত হতান্তা, তবে ভক্তি জীবনে উন্নতি করা হলে আমাকে এই সমস্ত গুড়ি পালন করা পড়ব। ঠিক আছে, কার কোন প্রশ্ন থাকবে পচার? কিছু প্রশ্ন নথিল বা ছুটি? সে জনে কহিলে তোমার সমস্ত মুন্ডের গজে প্রশ্ন জনে বাহার কর। সেইটা হচ্ছে ভক্তির লক্ষণ, ভক্তি জীবনে যেতে তুমি যুব আমার ভিতরে অনর্থ রয়েছে, নিষ্ঠা স্তরে না আসলে তোমার পাঁচটা সমস্যা রয়েছে, এই পাঁচটা সমস্যাকে অতিক্রম কলে নিষ্ঠা আসবে। প্রথমটা হচ্ছে লয়, লয় মানে কোণ, ভাগবত কথা আরম্ভ হলে নিদা আসব, এটা হচ্ছে লয়। ওম অজ্ঞান তিমিরন্ধস্য জ্ঞানাঞ্জন শলাকা চক্ষুর উন্মিলিতম, ভাগবত বক্তা কেবল চক্ষুর উন্মিলিতম সত্যমানক চক্ষুর নিমিলিত হবে, এটা হচ্ছে ভক্তির গোটে পার্ট, সাধনার অঙ্গ গোটে, যে আমি নূয় নূয় জয়েন করিবা, আমি ক্লাসের সময় শুয়েপড়িবা, এটা স্বাভাবিক। ঠিক আছে, লয়। তারপরে যে বিক্ষেপ, বিক্ষেপ মানে কারণ দেখবে ক্লাসের কিছু শুয়েছেন আর কিছু হাঁকরে অনেক শুনুছেন সব, ତୋ ମନ ହବ ସବୁ ପିଇ ପକଉଛନ୍ତି ଭାଗବତ କଥା, କିନ୍ତୁ ଆକ୍ଚୁଆଲି ସେ ଶୁଣୁ ତ ସେ ଶୁଣୁ ନାହାନ୍ତି କି ଶୋଉ ନାହାନ୍ତି, ସେ ଘର କଥା ମନେ ପକଉଛନ୍ତି, ଅନ୍ୟ କିଛି ତା ମୁଣ୍ଡ ଖେଳୁଛି ତ ନିଦ ଲାଗୁନି ସେଥିପାଇଁ, କିନ୍ତୁ ମନ ହଉଛି କଣ ଆରେ ସବୁ ଭାଗବତ ମନ ଦେଇକି ଶୁଣୁଛି। ତ ଓଡ଼ିଶାରେ ସେ ଛେଳି ଦାଢି କଥା ଶୁଣିଛ ନା, ଓଡ଼ିଶାରେ ସେ ଛେଳି ଦାଢି କଥା ମନେ ପକଉଛି, ଆଉ ବକ୍ତା ମନେ କରୁଛି କଣ ଯେ ମତେ ଭଲ ଭାଗବତ କଥା ଶୁଣୁଛି। ହଁ ସେ ସେଭଳିଆ ସେ ବିକ୍ଷେପ, ତାକୁ କହିବା ବିକ୍ଷେପ, ସେଇଟା ମନ ବିକ୍ଷେପ ହଉଛି। ଆଉ କେତେବେଳେ କେତେବେଳେ କଣ ହଉଛି, ଲୟ ନାହିଁ ବିକ୍ଷେପ ନାହିଁ ଅପ୍ରତିପତ୍ତି, କିଛି ବୁଝିପାରୁନି, ସେ ଶୋଉନି ତ ମନ ବି ବିକ୍ଷିପ୍ତ ହଉନି, କିନ୍ତୁ କଣ ଯେ କହୁଛି ସେ କିଛି ଆ ମୁଣ୍ଡରେ ପଶିନି। ତାପରେ ହଉଛି କଷାୟ, ଆଉ ଗୋଟେ ଅବସ୍ଥା ହଉଛି କଷାୟ କଣ, ସେ କଷାୟ ଅବସ୍ଥାରେ ସେ ଭଲ ଭକ୍ତି କରୁଛି, ଠାକୁର ସେବା କରୁଛି, ହରିକଥା ସେବା କରୁଛି, ମଧ୍ୟ ରାଗିଯିବ ଖୁବ, ତ ଲୋଭ ଥିବ ୟାର, ସେଠି ଜିନିଷ ରଖିଥିବ ନିଜ ପାଇଁ ରଖିଥିବ, ଲୋଭ ଥିବ, ରାଗି ଯାଉଥିବ, ଭକ୍ତିରେ ଭଲ କରୁଛି ଏବେ ଏଇଟା ଗୋଟେ, ହଁ ସେଟା ବି ହବ। ନା ଏଇସବୁ ଯୋଉ ଗୁଣବଳୀ ଆମ ସମସ୍ତଙ୍କ ଭିତରେ ରହିଛି, ବୁଝିପାରୁଛ, ସମସ୍ତେ କମ ବେଶୀ ଗୁଡିକ ରହିଛି ଆମ ଭିତରେ। ଆଉ ଗୋଟେ କଣ ହଉଛି, ଆଉ ଗୋଟେ ହଉଛି ରସାସ୍ୱାଦ, ରସାସ୍ୱାଦଟା ହଉଛି କଣ, ମତେ ପାଠ ଶୁଣିବାକୁ ଭଲ ଲାଗୁଛି, କୀର୍ତ୍ତନ କରିବାକୁ ଭଲ ଲାଗୁଛି, ମୁଁ କୀର୍ତ୍ତନ ଭଲ, କିନ୍ତୁ ଆଜି ଯଦି କିଛି ଉନ୍ନତ ଜଡ ଇନ୍ଦ୍ରିୟ ଭୋଗ ବିଷୟ ଥିବ ତାହେଲେ ଏଟାକୁ ବାଦ ଦେବି। ମୁଁ ସବୁବେଳେ ସନ୍ଧ୍ୟାବେଳେ କୀର୍ତ୍ତନ କରିବାକୁ ଆସେ, କିନ୍ତୁ ଆଜି ଯଦି ଲଣ୍ଡନ ପାକିସ୍ତାନ କ୍ରିକେଟ ଖେଳ ଅଛି ସେଟା କ୍ରିକେଟ ଖେଳ ଦେଖି ହଉଛି, ଏଇ ହଉଛି ଆମର ଅବସ୍ଥା। ସେଥିପାଇଁ କି ପ୍ରାଥମିକ ଅବସ୍ଥାରେ ଏଇ ସମସ୍ତ ମନଟା ଏଠାରେ ପଳେଇବ, ଆର ସେଟାଇ ଆମର ଏକ୍ସରସାଇଜ, ମନ ଯିବ ହାରି ପୁଣି ଟାଣିକି ଆଣିବାକୁ ପଡିବ, ଜପ କରୁ କରୁ ମନ ଚାଲିଯାଏନି। ମୁଁ ତ ଜୀବନରେ ଗୋଟେ ମାଳ ମୁଁ ଜପ କରିନି, ସାରା ମାଳଟା ଖାଲି କୃଷ୍ଣ କଥା ଚିନ୍ତା କରି ଗୋଟେ ମାଳ ଏପର୍ଯ୍ୟନ୍ତ ହେଇନି, ମୁଁ 40 ବର୍ଷ ଇସ୍କନ ରହିଲିଣି, ଗୋଟେ ପୁରା ମାଳା, ସେ ପଳେଇ ଯାଉଥିବ ପୁଣି ଟାଣିକି ଆଣିକି ରଖିବାକୁ ପଡିବ, ପୁଣି ପଳେଇ ଯାଉଥିବ ପୁଣି ଟାଣିକି ଆଣି ମନ କରି ହରେ କୃଷ୍ଣ ହରେ କୃଷ୍ଣ, ସେ ହରେ କୃଷ୍ଣ କରୁ କରୁ ମୁଁ ଜାଣିପାରୁନି, କୁଆଡେ ମନଟା ଅନେକ ପଳେଇ ଯାଇଛି, ଯେତେ ଚେଷ୍ଟା ନା ମନଟାକୁ ଧରିବି ଧରିକି ରଖିବି ହେଲା ସେ ହବନି, କୁଆଡେ ପଳେଇ ଯାଉଥିବ କିଶୋର ହେରେ ମନଟା ତ ଅନ୍ୟଆଡ଼େ ପଳେଇ ଯାଇଛି ପୁଣି ହାଣ। ତ ଏଇଟା ହେଉଛି ପ୍ରାକ୍ଟିସ, ଏଇଟା ହଉଛି ଏକ୍ସରସାଇଜ। ଯଦି ଆମେ ଜପମାଳା ଧରିବା ଦିନଠୁ ମନଟା ଲାଗିଗଲା, ତାହେଲେ ଭଗବାନ କେମିତି ବୁଝିବେ ମୁଁ ତାଙ୍କ ପ୍ରତି ଆସକ୍ତି ରହିଛି ନା କି, ତାଙ୍କ ପ୍ରତି ଆସକ୍ତି ରହିଛ ମାନେ କଣ, ମନଟା ପଳେଇ ଯାଉଛି ମୁଁ ପୁଣି ଆଣୁଛି ଆଣୁଛି, ତା ମାନେ ଭଗବାନ ବୁଝିବେ ଯେ ଏ ମୋ ପ୍ରତି ଆସକ୍ତି ରହିଛି ଚେଷ୍ଟା ରହିଛି, ତାହେଲେ ବୁଝିବେ କେମିତିକା, ବୁଝିବାର ଜିନିଷଟା। ସେଥିପାଇଁ ଏଇଟା ହଉଛି ଭକ୍ତିର ଗୋଟେ ପାର୍ଟ, ମନ ପଳେଇବ ତମେ ଆଣିବ, ସେ ପଳେଇବ ପୁଣି ଆଣିବ, ପଡ଼େ ସେ ଏମିତି କରି ଆଣୁ କୁଣ୍ଡ ହେତୁ ଲାଗିକି ରହିଯିବ ଆଉ ଛାଡ଼ିବନି, ଏଇଟା ହଉଛି କଥା। ଶୁଦ୍ଧ ଭକ୍ତମାନଙ୍କ ବ୍ରଜଗୋପିକା ମାନେ ତାଙ୍କ ମୁଣ୍ଡରେ ତାଙ୍କ ମନରେ ଭଗବାନ ଏମିତିକା ଭୂତ ଭଳିଆ ବସିଛନ୍ତି, ମାନେ ମନକୁ ଗ୍ରାସ କରିକି ବସିଛନ୍ତି, ବ୍ରଜଗୋପିକା ମାନେ କହୁଛନ୍ତି ଆରେ କୃଷ୍ଣ ତମେ ଟିକେ ମୋ ମୁଣ୍ଡରୁ ବାହାର, ମୁଁ ଘର କାମ କରିପାରୁନି, ସବୁବେଳେ ତ କୃଷ୍ଣ ଚିନ୍ତାରେ ଯେ ଘର କାମ କରିପାରୁନାହାନ୍ତି, ତାଙ୍କ ମନ ତ ଏତେ କୃଷ୍ଣ ବସିଛନ୍ତି, ଆରେ ଆମର ତ ଠିକ ଅପୋଜିଟ୍, ଆମର ଭୌତିକ ଜିନିଷ ତ ମନ ଭିତରେ ବସିଛି ଯେ କୃଷ୍ଣ ଆମ ମନ ଭିତରେ ଆସୁନାହାନ୍ତି, କିନ୍ତୁ କଥାଟା ହଉଛି କଣ, ଏଇ ଯେ ମନ ପଳେଇବ ତାଙ୍କୁ ଆଣିବାର ଯୋଉ ଚେଷ୍ଟା, ଏ ଚେଷ୍ଟାଟା ହିଁ ଭକ୍ତି, ଏ ଚେଷ୍ଟା ନଥିଲା ଭକ୍ତି କଣଟା ହବ, ଭକ୍ତି ମାନେ କଣ, ଏଇ ଚେଷ୍ଟା ଦେଖିଲେ ତ କୃଷ୍ଣ ସନ୍ତୁଷ୍ଟ ହବ ନା, ପ୍ରଥମ ଥର ମାଳ ଧରିଲେ ମନଟା ଲାଗିଗଲା, ତାହେଲେ ଭକ୍ତି କରିବେ କଣ ହବ, ତ କୃଷ୍ଣ କଣଟା ଦେଖିବେ ତାଙ୍କ ପ୍ରତି ମୋର ଆସକ୍ତି ଅଛି କି ନାହିଁ, ଆସକ୍ତି ଥିଲେ ନା ମୁଁ ଚେଷ୍ଟା କରିବି ପ୍ରତିବନ୍ଧକୁ ଅତିକ୍ରମ କରିବା ପାଇଁ କି, ବୁଝିପାରୁଛ। ଯେଉଁମାନେ ପରମହଂସ ସ୍ତରରେ ରହିଛନ୍ତି ତାଙ୍କର ମନ ସବୁବେଳେ କୃଷ୍ଣଙ୍କଠି ରହିଛି, କୃଷ୍ଣ ଆନନ୍ଦ ପାଉଛନ୍ତି ସେଥିରେ, କୃଷ୍ଣ ଖୁସି ହଉଛନ୍ତି, କିନ୍ତୁ ଯେଉଁମାନେ ଆମେ ଆମେ ସେଇ ସ୍ତରକୁ ଯାଇନି, ମୁଁ ଦେଖୁଛି ଯେତେବେଳେ ମାୟାପୁରୀରେ ଦୋଳ ପୂର୍ଣ୍ଣିମା ସମୟରେ ବହୁ ଭକ୍ତ ଜପ କରନ୍ତି ତ ହରେ କୃଷ୍ଣ ଶୋଇପଡ଼ିବେ, ଶୋଇପଡ଼ିଲେ ସେ ଛିଡ଼ା ହେବେ ହରେ କୃଷ୍ଣ 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 ହରି ହରେ, ପୁଣି ନିଦ ଲାଗିଯାଉଛି, କିଛି ପିଲା କଣ ମୁଣ୍ଡ ଏମିତି କରିବେ ମୁଣ୍ଡରେ ଘୁଷି ମାରିବେ ଏମିତି ନିଦ ଲାଗିଯାଉଛି, ତ ଏଇ ଯେ ଚେଷ୍ଟାଟା, ଏଇ ଚେଷ୍ଟାଟା ଭଗବାନ ନିଶ୍ଚୟ କୃଷ୍ଣ ଦେଖାଉଛନ୍ତି ରାଧାରାଣୀ କି, ଦେଖ ତାଙ୍କ ବିଚାର କି କଷ୍ଟ କରୁଛି ମୋ ନାମଟା ମନେ ଅଛି ଆପଣ କି ନା, ଏଇ ଯେ ଭଗବାନ ଦୃଷ୍ଟି ଆକର୍ଷଣ ହଉଛି ନା, ତ ଆମର ଏଇ ଚେଷ୍ଟାଟା ହିଁ କୃଷ୍ଣଙ୍କୁ ଆକର୍ଷଣ କରିବ। ଯେ ମନେ କରନି ଯେ ପରମହଂସ ସ୍ତର ହେଲେ କୃଷ୍ଣଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ଆମେ କୃଷ୍ଣଙ୍କ ଦୃଷ୍ଟି ଆକର୍ଷଣ କରୁନି ତା ନୁହଁ। ଆମେ କୃଷ୍ଣଙ୍କ ଦୃଷ୍ଟି ଆକର୍ଷଣ କରୁଛେ କେମିତିକା, ଏଇ ପ୍ରତିବନ୍ଧକୁ ଅତିକ୍ରମ କରିବା ପାଇଁ ଆମର ଯୋଉ ଚେଷ୍ଟା, ସେ ଚେଷ୍ଟାଟା ହେଉଛି ଭକ୍ତି। ବୁଝିପାରିଲ, ପ୍ରତିବନ୍ଧକ ନ ରହିବ, ଆମର ଚେଷ୍ଟା ନ ରହିବ, କୃଷ୍ଣ କେମିତିକା ବୁଝିବ ତାକୁ ଭଲ ପାଉଛେ କି ନା? ଆମେ ଭଲ ପାଉଛେ ବୋଲି ତ ଅତିକ୍ରମ କରିବାକୁ ଚେଷ୍ଟା କରୁଛେ ନା। ମନ ପଳିଯାଉଛି ନା, ପୁଣି ନା ମନକୁ ଲଗା ଏଠି ଆଣିକି, କିଛି ରୁଚି ରହିଛି, କିଛି ଟେଷ୍ଟ ରହିଛି ବୋଲି ଆମେ ଚେଷ୍ଟା କରୁଛେ, ହଁ ଆସୁ ମନଟା ଲାଗୁ। ଯେତେବେଳେ ଏମିତି କରିକରି ଭଗବନ୍ତ ଆସକ୍ତି ଆସିଯିବ, ଆସକ୍ତି ସ୍ତରରେ କଣ ହବ, କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ମନଟା ଚାଲିଯାଉଛି କୋଉଠିକି, ସେଠି ଆଉ ମନ ହେଲେ ଯିବନି। ବରଜ ସେତେବେଳେ କଣ ହବ, ବାହାର କାମ କରୁ କରୁ କୃଷ୍ଣ ଆସିକି ମନରେ କେତେବେଳେ ପଶିଛି ଆମେ ବୁଝିପାରିବାନି, କିନ୍ତୁ ଭଗବାନଙ୍କ ନାମ କରୁ କରୁ ବାହାରକୁ ମନଟା ପଳିଯାଉଛି ଆମେ ବୁଝିପାରୁନି। ଆସକ୍ତି ଆସିଯିବ, ବାହାର କାମ କରୁ କରୁ କୃଷ୍ଣ ଆସିକି କେତେବେଳେ ପଶିଛି ମୁଁ ବୁଝିପାରିବିନି। ସେଇ ସ୍ତର ଆସିବ କେବେ ଭଗବାନ କୃପା ହେଲେ, ସେତେବେଳେ ପର୍ଯ୍ୟନ୍ତ ଆମେ ଫଳ ପ୍ରତି ଆଶା ନ କରିକି କୃଷ୍ଣଙ୍କ ସେବାରେ ନିଜକୁ ନିଯୁକ୍ତି କରିବା। ସେଥିପାଇଁ ସବୁବେଳେ ଆମେ ଭକ୍ତ ସଙ୍ଗରେ ରହିବା, ସାଧୁ ସଙ୍ଗରେ ରହିବା। ଭକ୍ତି ଗୋଟେ ଏଭଳିଆ ଜିନିଷ, ତମେ ଦେଖ କର୍ମକାଣ୍ଡ କର, ଜ୍ଞାନ ଧ୍ୟାନ ସବୁ ଏକା ଏକା ହବ, ବୁଝିପାରିଲେ କି? ସଙ୍ଗ ଦରକାର ନାହିଁ। କର୍ମକାଣ୍ଡ କରୁଛନ୍ତି, ବିବାହ କରୁଛନ୍ତି, ବ୍ରତ କରୁଛନ୍ତି, ବ୍ରାହ୍ମଣଙ୍କୁ ଡାକୁଛନ୍ତି, ବ୍ରାହ୍ମଣ ପୂଜା ପାଠ କଲେ ଦକ୍ଷିଣ ହେଲେ ତାଙ୍କ ଘରୁ ସେ କରେ, ତାଙ୍କ ସଙ୍ଗ ଦରକାର, ବ୍ରାହ୍ମଣଙ୍କ ସଙ୍ଗ ଦରକାର ନାହିଁ କର୍ମକାଣ୍ଡ ପାଇଁ। ଜ୍ଞାନୀ ମାନଙ୍କର ବି ସେଇଭଳିଆ, ଯୋଉ ଜ୍ଞାନୀ ଗୁରୁ ମାନେ ତମକୁ ଜ୍ଞାନ ଦେଇଦେବେ, ତମେ ତ ନିଜକୁ ଭଗବାନ ବୋଲି ମନେ କର, ତମ ସଙ୍ଗ ଦରକାର କଣ, ତମେ ତ ଭଗବାନ ତାଙ୍କ ଦରକାର ନାହିଁ। ଆଉ ଯୋଗୀ ଯେଉଁମାନେ ଧ୍ୟାନ କରନ୍ତି, ସେ ଗୁରୁ ପାଖକୁ ଯିବ, ଗୁରୁ ଯୋଗ ଶିଖେଇଦେବେ, ତାପରେ ଗୁରୁ ଗୋଟେ ଗୁମ୍ଫାକୁ ଯିବ, ଶିଷ୍ୟ ଆଉ ଗୋଟେ ଗୁମ୍ଫାକୁ ଯିବ, କାହା ସାଙ୍ଗରେ କାହା ସମ୍ପର୍କ ନାହିଁ। କିନ୍ତୁ ଭକ୍ତି ଜୀବନଟା ହେଲା, ଭକ୍ତିଟା ସବୁବେଳେ ସାନ୍ନିଧ୍ୟରେ ରହିବାକୁ ପଡିବ। ସେଥିରେ ଭକ୍ତି ଲତା ନା, ଲତାଟାକୁ ଯଦି ସାନ୍ନିଧ୍ୟ ଭକ୍ତ ସଙ୍ଗରେ ନ ରହିବା, କେତେବେଳେ ଗୁରୁ ଛଳି ଆସି ଖାଇପକେଇ ହେଇଟବ। ସେଥିରେ ସବୁବେଳେ ଆଶ୍ରୟ ଲୟା ଭଜେ ତାରେ ହରି ନାହିଁ ତେଜେ, ସବୁବେଳେ ଭକ୍ତଙ୍କ ସାଙ୍ଗରେ ତାହେଲେ ରକ୍ଷା, ତାହେଲେ ଆମର ରକ୍ଷା ନାହିଁ ରେ ବାବା।
ଆପଣ କହିଲେ କ୍ଲାସରେ କି ମାନେ ସବୁଠୁ ଭଲ ହଉଛି ଆଶ୍ରମରେ କି ଡିବୋଟି ମାନଙ୍କ ଭିତରେ ରିଲେସନସିପ, ଯଦି ରିଲେସନସିପ ହିଁ ସବୁଠୁ ମୁଖ୍ୟ ଆଧାର ଆଶ୍ରମରେ ରହିବା ପାଇଁ ଲାଇଫ ଟାଇମ, ତ ସେ ରିଲେସନସିପ ଆଇଡିଆଲ ରିଲେସନସିପଟା କଣ ହବା ଦରକାର? ଜଣେ ଭକ୍ତ ଇକ୍ୱାଲ ଲେଭେଲରେ, ସିନିୟର ଲେଭେଲରେ ଆଉ ଜୁନିୟର ଲେଭେଲରେ,
ନା କେମିତିକା ରିଲେସନସିପଟା ମେଣ୍ଟେନ କରିବା? ଯେମିତି ମୁଁ କହିଲି, ତମ ଭିତରେ କିଛି ଖରାପ ଦେଖିଲେ ବି ସେ ସହିବା, ତାହେଲେ ମୁଁ ଭଲ ରିଲେସନସିପ ମେଣ୍ଟେନ କରିପାରିବି। ଆଉ ତାପରେ ଯେ ତମେ ଯାହା ଚାହୁଁଛ, ମୁଁ ଯାହା ଚାହୁଁଛ ତମେ ସେଇଟା ଯେ କରିବ, ମୁଁ ଯେ ଏଇଟା ଆଶା କରି ବସିଥାଏ, ସେଟା ନହେଲେ ମୁଁ ରାଗିଯାଏ, କେତେବେଳେ ନହେଲେ ମୁଁ ତାକୁ ସେଇଟା ସହିବି। ଆଉ ଏଇସବୁ ରିଲେସନସିପ ଭଲ ମେଣ୍ଟେନ ହବ, ବେଷ୍ଟ ଉପାୟ ହେଉଛି ସବୁବେଳେ ତ ଆମେ ଭଜନ କୀର୍ତ୍ତନ ଅଧ୍ୟୟନ ଭିତରେ ମିଳିକି ରହିବା, ରିଲେସନସିପ ଆହୁରି ମେଣ୍ଟେନ ଭଲ ହବ। ପ୍ରଚାର ମିଳିମିଶିକି କରିବା, ତାହେଲେ ଆମ ସମ୍ପର୍କଟା ଦୃଢ଼ୀଭୂତ ହବ। ଆଉ ମୁଁ ଦେଖିଛି ଯୋଉଠି ଯୋଉଠି ମନ୍ଦିରରେ ବେଶୀ ପ୍ରଚାର ନାହିଁ, ସାଧନ ଭଜନ ନାହିଁ, ସେଇଠି ଭକ୍ତମାନଙ୍କ ବେଶୀ ବାଡ଼ିଆ ପିଟା, ମନମାଳିନ୍ୟ, ଝଡ଼ାଝାଟି ଏସବୁ ବେଶୀ ଜିନିଷ। ଯୋଉଠି ଏକ ମନରେ ମନ ମିଳିକି ଜପ କରୁଛନ୍ତି, ଏକ ସାଙ୍ଗରେ ଜପ କରିବେ, ଏକ ସାଙ୍ଗରେ ଖାଇବେ, ସେଥିପାଇଁ ବର୍ତ୍ତମାନ କିଛି କିଛି ମନ୍ଦିରରେ କ'ଣ କରୁଛନ୍ତି ନା, ଭକ୍ତମାନେ ହୁଏତ ମାସରେ ଦିନେ ଦିନ ତ ମନ୍ଦିର ସେଠି ଅନ୍ୟ ଜାଗାକୁ ଯାଉଛନ୍ତି ହେରି, ସେଠି ଯାଇକି ଏକ ସାଙ୍ଗରେ ଟିକେ ସେଠି ଆଉ ମ୍ୟାନେଜମେଣ୍ଟ କଥା କିଛି ନାହିଁ, ଏକ ସାଙ୍ଗରେ ଜପ କରିବା କଥା, ନିଜେ ନିଜରେ ଅନୁଭୂତି କହିବେ ପରସ୍ପର ମଧ୍ୟରେ ନିଜର, ଏଇ ଯେ ଛଅଟା ଗୁଣ କୁହାଯାଇଛି ଉପଦେଶ ମଧ୍ୟରେ କଣ, ଦଦାତି ପ୍ରତିଗ୍ନାତି ଗୁଜ୍ଜ ମକାତି ପୃଚାତି ଭୁଙ୍କ୍ତେ ଭଜାତି ଚେ ବସ, ସେଇଟା ବାସ ଏଇ ଛଅଟା ହେଲେ ହେଲା, ଏଇଟା ରିଲେସନସିପ
ଛଅଟା ହେଇ ପାରୁନି,
ସେଇଟା ତ ଆମର ଚେଷ୍ଟା, ଆମର ସେଇଟା ଚେଷ୍ଟା, ସେଇଟା କରିବା ପାଇଁ ପ୍ରଭୁପାଦ ଇସ୍କନ ତିଆରି କରିଛନ୍ତି। ଆମେ ପରସ୍ପର ମଧ୍ୟ ବ୍ରହ୍ମଚର୍ଯ୍ୟ ବସିକି ପରସ୍ପର ମଧ୍ୟ ଆମର ଭଲ ମନ୍ଦ ଆଲୋଚନା କରିବା, ମୋର କି ସୁବିଧା ହଉଛି କି ଅସୁବିଧା ହଉଛି, ତାର କି ଅସୁବିଧା ସୁବିଧା ଆମେ ଶୁଣିବା, ପରସ୍ପର ସେୟାର କରିବା ସୁବିଧା ଅସୁବିଧାଟା, ତାର ଅସୁବିଧା ହେଲେ ତାକୁ ତାକୁ ଏନକରେଜ କରିବା, ସେ ଯେମିତି କହୁଛି ଏକାକର ହେଲେ ମନ ଭଲ ଲାଗେନି, ତ ସେଥିପାଇଁ ତାକୁ ଗୋଟେ ଉତ୍ସାହ କରିଦେବା, ତା ସେବାରେ ଉତ୍ସାହ ପାଇବ ସେ, ବା କିଏ ବିପଦରେ ପଡ଼ିଛି ସମସ୍ୟାରେ ପଡ଼ିଛି, ଆର ଗୋଟେ ସମସ୍ୟା ସମସ୍ତେ ତା ଉପରେ ଢିଲା ପକେଇବେ, ସେଟା ନଗଲେ କିଏ ତ ପାଖରେ ଛିଡ଼ା ହବ, ଠିକ ଅଛି ମୁଁ ଅଛି ତ ଚିନ୍ତା ନାହିଁ, ଏଭଳିଆ ମୁଁ ଦେଖିବାକୁ ସେ ଫିଲ୍ କରୁ ପ୍ରୋଟେକ୍ଟେଡ୍। ଭକ୍ତି ଜୀବନରେ ସମସ୍ତଙ୍କର ଉତ୍ଥାନ ପତନ ରହିଛି, ସମସ୍ତଙ୍କର ଭଲ ସମୟ ଯିବ, କିଛି ସମସ୍ୟା ସମୟ ବି ରହିଛି, ସେ ସମସ୍ୟା ସମୟଟା ଯଦି କାହା ପାଖରେ ଆମେ ରହିପାରିଲେ ସେ ସମୟଟା କଟିଗଲେ ସେ ଭକ୍ତ ପୁଣି ବହୁତ ଉନ୍ନତ ହେଇ ସୁନ୍ଦର ସେବା କରିପାରିବ। ହଁ, ଏଭଳିଆ ମୁଁ ବହୁ ଭକ୍ତ ଜୀବନରେ ଦେଖିଛି, ସେ ଭକ୍ତ ମହା ସମସ୍ୟା, ସେ ସମୟଟା କୌଣସି ଭାବେ ସେମାନେ କାହାର ସାନ୍ନିଧ୍ୟ ପାଇକି ଭକ୍ତି ଲାଇନ ରହିଗଲେ ତାପରେ ଦେଖାଯାଉଛି ବିରାଟ ସଫଳତା ତାଙ୍କ ଜୀବନରେ ଆସୁଛି।
ଚାହୁଁଛି ଯେ ମାନେ ଭକ୍ତି ଲାଇନରେ ଏଇ ଆଶ୍ରମରେ ମାନେ ଟିକେ ଲଙ୍ଗଜିଭିଟି, ମାନେ ବେଶୀ ଦିନ, ଏବେ ତ ଅନର୍ଥ ବହୁତ ସାରା ଅନର୍ଥ ଅଛି ଭିତରେ, ତ ସେଗୁଡ଼ା କଟିବା ପାଇଁ ତ ଟାଇମ ଲାଗିବ, ତ ସେଇ ଟାଇମଟା କମସେ କମ ବ୍ରହ୍ମଚାରୀ ଲାଇଫଟା ରହିଗଲେ ଆଶ୍ରମରେ ବାସ କରିଲେ କମସେ କମ ସେତିକିରେ ସେଇ ଟାଇମଟା କମସେ କମ କେମିତି ମୁଁ ଇଏ କରିପାରିବି।
ବେଶୀ ଦିନ କାହିଁକି ରହିବ, ସାରା ଜୀବନ ରହିବ ବେଶୀ ଦିନ ରହିବ ସାରା ଜୀବନ ରହିବାକୁ ହେଲେ ବ୍ରହ୍ମଚାରୀରେ ଅଲଗା କୌଣସି ଟଙ୍କା ପଇସା ଜମେଇକି ରଖିବନି, ଆଉ କୌଣସି ଝିଅମାନଙ୍କ ସାଙ୍ଗେ ସମ୍ପର୍କ କରିବନି, ଏଇ ଦୁଇଟା ଜିନିଷ କାଳ, ଟଙ୍କା ପଇସା ହେଲେ ତାପରେ ଚିନ୍ତା ଆସିବ, ଟଙ୍କା ପଇସା ହେଇଯାଇଛି ଆଉ କଣ ଚିନ୍ତା ଅଛି, ଏଇ ଦୁଇଟାକୁ ଯଦି ତୁମେ ବାଦ ଦେବ ନିଜର ବୋଲି କିଛି ନ ରଖିଲେ ବା ଅସୁବିଧା, ଟଙ୍କା ପଇସା ଘର ବାଡ଼ି କିଛି ଥିବ ନା ଠିକ ଅଛି, ଭଲ ଲାଗିଲେ ରହିବି ଭଲ ନ ଲାଗିଲେ ମୋର କଣ ଚିନ୍ତା ଅଛି, ମୁଁ ଯାଇ ଘରେ ରହିଲି, ମୋତେ ଚାକିରି ଅଛି, ଯାହାର କିଛି ଆଶ୍ରୟ ନାହିଁ ସେ ଭଗବାନଙ୍କ ଚରଣରେ ଆଶ୍ରୟ ନେବ, ବାସ୍ ଯାହା ଖାଇବି ଯାହା ପିଇବି ଯାହା ମାଡ଼ ଖାଏ ଗାଳି ଶୁଣେ ଯାହା ଶୁଣେ ମୋର ଗତି ନାହିଁ, ତାକୁ ସେ ଯେ ଭଗବାନ ହେଉଛି ଅଗତିରେ ଗତି, ସିଏ ଯାହାର କିଛି ଗତି ନଥାଏ ଭଗବାନ ହେଉଛନ୍ତି ତାର ଗତି। ତ ଏଇ ଭାବରେ ସେଇଥିପାଇଁ କହୁଛି ସେଇଟା ସିନ୍ସିଅରିଟି, ସେ ସମୟଟା କେମିତିକା ଆମେ ରହିପାରିବା, ସେଇଥିପାଇଁ ଆମକୁ ଆଚାର୍ଯ୍ୟ ମାନେ କି କି ପ୍ରତିବନ୍ଧକ ରହିଛି ଆମର ଆଗରୁ ଜଣେଇ ଦଉଛନ୍ତି, ଏଇ ପ୍ରତିବନ୍ଧକ ତୋର ଆସିବ ଜୀବନରେ, ସେଥିପାଇଁ ସେଗୁଡ଼ା ଜାଣିକି ଆମକୁ ଚେଷ୍ଟା କରିବାକୁ ପଡିବ, ଚେଷ୍ଟା ଦ୍ୱାରା କେବଳ ହବନି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ ଯେ ହେ ପ୍ରଭୁ ଆପଣ ଯେଉଁ ପରୀକ୍ଷା ଦେଇଛନ୍ତି ମୁଁ ସବୁଥିରେ ଉତ୍ତୀର୍ଣ୍ଣ ହେବାର କ୍ଷମତା ମୋ ପାଖରେ ନାହିଁ, ଆପଣ ଯଦି କୃପା କରି ମୋତେ ଉତ୍ତୀର୍ଣ୍ଣ କରିପାରିବେ ମୁଁ ଉତ୍ତୀର୍ଣ୍ଣ ହେବି, ନହେଲେ ମୁଁ ଗଲି ଭାସିଲି, ଏଇ ଭଗବାନଙ୍କର ପୂର୍ଣ୍ଣ ଆତ୍ମସମର୍ପଣ କରିଲେ ମାନେ ଭଗବାନ ସେ ଶକ୍ତି ଦେବେ ଭିତରେ। ସମସ୍ତେ ଆମକୁ ଯେ ଏଭଳିଆ ଜୀବନରେ ସମସ୍ୟା ଆସିଲା କେହି ତ ସାଧୁ ପାଖକୁ ଆସିଲେନି, ଏଭଳି ବି ହେଇପାରେ, ଯାହାଫଳରେ ତମେ ବିରକ୍ତ ହେଇକି ଭକ୍ତି ଜୀବନରୁ ଅତି ଆଡ଼େ ସେଡ଼େ ହେଇଯାଇପାରେ କି ଭକ୍ତ, ଭଗବାନଙ୍କ କୃପା ଥିଲେ କଣ ହବ, ସେ କୋଉ ସାଧୁ ଗୁରୁ ବୈଷ୍ଣବ ପଠେଇଦେ ତମକୁ, ଯେଉଁମାନେ ତମ ସମସ୍ୟା ସମୟରେ ପାଖରେ ଛିଡ଼ା ହେବେ, ତମକୁ ଆଶ୍ୱାସନା ଦେବେ ରଖିବେ, ସବୁ ଭଗବାନଙ୍କ ଉପରେ ନିର୍ଭର କରେ। ସେଥିପାଇଁ ସବୁବେଳେ ଆମେ ଚେଷ୍ଟା କରିବା ସାଧୁ ଗୁରୁ ବୈଷ୍ଣବଙ୍କୁ ଖୁସି କରି ରଖିଥିବା, ସାଧୁ ଗୁରୁ ବୈଷ୍ଣବ ଖୁସି ଥିବେ ତାହେଲେ ଆମର ଜୀବନ ନିରାପଦ, କେତେବେଳେ ନା କେତେବେଳେ ଆମ ବିପଦ ସମୟ ପାଖରେ ଛିଡ଼ା ହେବେ, ଅନେକ ସମୟ ଆମେ ଦେଖୁଛେ ଆମର ବ୍ୟବହାର କର୍ତ୍ତବ୍ୟ ଆମେ ଏମିତି କହୁଛେ ପୁଣି ସାଧୁ ଗୁରୁ ବୈଷ୍ଣବ ସନ୍ତୁଷ୍ଟ ନୁହଁନ୍ତି ଆମ ଉପରେ, ସେତେବେଳେ ଆମର ସମସ୍ୟା ସମୟରେ କିଏ ଆମ ପାଖରେ ଆସି ଛିଡ଼ା ହେବେନି, ଏଇଭଳିଆ ବି ସମସ୍ୟା ଗୋଟେ ହେଇଯାଇପାରେ। ଝିଅ ଫୋନ ଆସିଲେ ଝିଅ ମାନଙ୍କ ସହ ଫୋନରେ କଥାବାର୍ତ୍ତା କରିବନି, ଆଉ ଗୋଟେ ଜାଣିଥିବ ଝିଅ ମାନଙ୍କ ଠାରୁ ବିବାହିତ ମହିଳା ଯାହା ହଉ ତ ବିବାହ ହେଇଯାଇଛନ୍ତି ସେ ଟୁଡେ ଡେଞ୍ଜରସ, ଆଉ କେତେବେଳେ ଝିଅ ମାନଙ୍କ ସାଙ୍ଗରେ ହସି ହସି କଥା କହିବନି, ଏ ଗୋରା ଚାନ୍ଦ ଏସବୁ ବ୍ୟବହାର ଖୁବ ଷ୍ଟ୍ରିକ୍ଟ ନା, ଏଇ ଗୋରା ଚାନ୍ଦ ସେ ଝିଅମାନେ ଦେଖିଲେ ତାକୁ ଭୟ ପାଆନ୍ତି, କାହିଁକି ସେ ଗମ୍ଭୀର୍ଯ୍ୟ ମେଣ୍ଟେନ କରେ, ହସିବନି ଥଟା ତମସା କରିବନି, ଆମର ଗୋଟେ ଏଇ ଅଭ୍ୟାସ ଅଛି, କିଛି କିଛି ପ୍ରଚାରକ ମାନେ ଗୃହସ୍ଥ ମାନେ ଖୁବ ମିଶିଯାନ୍ତି, କିଏ କାହାକୁ ଭଉଣୀ କଲାଣି ତ କିଏ କାହାକୁ ମାମୁଁ କଲାଣି କାହାକୁ ମା କଲାଣି, ଆରେ ତମେ ତ ଘରେ ସବୁ ମାମୁ ମାଇଙ୍କି ଛାଡିକି ଆସିଲ, ବାପା ମାଙ୍କୁ ଛାଡିକି ଆସିଲ, ପୁଣି ଆଉ ଏଠି ଆସିକି ଦେବ ସେଥିରେ ଆସିବଟା? ଏଇ ସବୁ ସମ୍ପର୍କ ଗୃହସ୍ଥ ରହିବ, ଗୃହସ୍ଥ ମାନଙ୍କର ପ୍ରେଷ୍ଟିଜ ମେଣ୍ଟେନ କରି ରହିବ। ତମେ ଏମିତି ବ୍ୟବହାର କରିବ ସେ ଗୃହସ୍ଥ ମାନେ, ତମେ ଶ୍ରଦ୍ଧା ରହିବ, ଭକ୍ତି ରହିବ, ଆଉ ତମେ ଯଦି ତାଙ୍କ ସେ ଗାଉଁଲିଆଙ୍କ ଭଳି ତାଙ୍କ ସହ ମିଶିବ, କରିବ, କଥାବାର୍ତ୍ତା କରିବ, ତାହେଲେ ସେ ତାଙ୍କର କଣ ଶ୍ରଦ୍ଧା ରହିବ ତମ ପ୍ରତି ଗୋଟେ? ଆଉ ସେଥିରେ କଣ ହବ ନା, ଏଇ ଝିଅ ପିଲାମାନେ ଗୋଟେ ସୁଯୋଗ ପାଇବେ, ତାକୁ ହସିଲେ ଟିକେ ଛୋଟ ତମସା କଲେ ସେମାନେ ସୁଯୋଗ ପାଇବେ, ସେଟାକୁ ଗମ୍ଭୀର ହେଇକି ରହିବ। ପ୍ରଚାର ହରି କଥା ହରିନାମ ପ୍ରଚାର ଉପରେ ଯେତେ ବାସ ସେଇଟା। ତାପରେ ଆଉ ବାକି ଯାହା ନିୟମ ରହିଛି, ଝିଅମାନଙ୍କୁ ଅଲଗା ପ୍ରଚାର କରିବା, ଫୋନରେ ଅଲଗା ବିଷୟ କଥାବାର୍ତ୍ତା କରିବା, ଏସବୁ ବନ୍ଦ, ତାହେଲେ ଆମକୁ ସୁବିଧା ହବ ଟିକେ।
କେମିତି ଆପଣ ତ କ୍ଲାସରେ କହିଲେ ଯେ ଆଶ୍ରମରେ ସବୁଠୁ ବେଷ୍ଟ ଉପାୟ ହେଉଛି ଫୁଲି ଅଥରିଟି କନସିୟସନେସ୍ ହବା, ତ କେମିତି ଏଇଟା ମାନେ ଆମ ଜୀବନରେ ଆଚରଣ କରିପାରିବା? ମାନେ କଣ ବହୁତ ବେଳେ ତ ମାନେ ଆମ ମନ ବି ମାନେ ନା ଯେ ହଁ ଆମ ଅଥରିଟି ଯାହା କହୁଛି ସେଟା ଠିକ ବୋଲି, ମନ ଚାହେଁ ବି ଅଲଗା କିଛି କରିବା ପାଇଁ।
ମନ ଯଦି ଅଲଗା ଚାହେଁ ସେଟା ଠିକ ନୁହଁ, ବୁଦ୍ଧି ଅନୁସାରେ ତମେ ଭାବୁଛ ଯେ ନା ଅଥରିଟି, ବୁଦ୍ଧି ଖଟେଇ କହୁଛ ଯେ ନା ଏଟା ଅଥରିଟି ଠିକ କହୁନି, ସେଟା ଅଲଗା ଭାବେ। ମନ କଥା ସବୁବେଳେ କହିବ, ମନ ସବୁବେଳେ ଅଥରିଟିର ବିରୁଦ୍ଧ ଯିବା କଥା କହିବ, ତମ ବୁଦ୍ଧିରେ ବିଚାର କରୁଛ ଯେ ନା ଏଇ ଅଥରିଟି ଯେଟା କହୁଛନ୍ତି ଏଇଟା ତାପରେ ହଉଛି ଅଥରିଟିର ଇଣ୍ଟିଗ୍ରିଟି ବୁଝିବାକୁ ପଡିବ, ସେ ଅଥରିଟି ଠିକ ନିୟମ ପାଳନ କରୁଛନ୍ତି ନା, ସେ ଅଥରିଟି ତା ଅଥରିଟି କଥା ଶୁଣୁଛି କି ନାହିଁ, ସେ ଅଥରିଟି ହଁ ନା ସେ ଅଥରିଟି ଅଥରିଟି କଥା ଶୁଣୁଛି, ସେ ନିୟମ ପାଳନ କରୁଛନ୍ତି, ତାହେଲେ ସେ ଯୋଉଟା କହିବେ ସେଟା ମୋର ପାଳନ କରିବା ଦରକାର। ଆଉ କେତେବେଳେ ଯେ ତମ ବୁଦ୍ଧିରେ ବିବେକରେ ବିଚାର ହଉଛି ସେଟା ଭୁଲ ହଉଛି, ତାହେଲେ ସେଟାକୁ ଉପସ୍ଥାପନ କରିବାର ଗୋଟା ଷ୍ଟାଇଲ ରହିଛି, କେମିତି ଉପସ୍ଥାପନ କରିବ। ଆଉ କେତେବେଳେ ଦେଖିଲ ତମ ଅଥରିଟି ଗୋଟେ ଗୁରୁତର ଅପରାଧ କାମ କରୁଛନ୍ତି, ବୁଝିପାରୁଛ, ତମ ଅଥରିଟି ଏଟା ଖୁବ ଗୁରୁତର ଅପରାଧ କରିଲେ, କିନ୍ତୁ ତମ ସାଙ୍ଗରେ ଭଲ ମିଳାମିଶା ଅଛି, ତମେ କାହାକୁ କହିବନି ସେଟା, ଏଇଲା ହଉଛି। ଆଉ ତମ ସାଙ୍ଗେ ପଡୁନି ତାହେଲେ ଆଉ 10 ଲୋକଙ୍କୁ କହି ବୋଲିବ, ଏଇ ଇଏ ଏମିତି କରିଛି ଏମିତି କରିଛି, ଏଇଟା ହଉଛି ନା ନାଇଁ? ମୋର ଅଥରିଟି ଯଦି ମତେ ଭଲ ଦେଖୁଛି, ମତେ ଘୋଷଣା କରୁଛି, ସେ ଏତେ ଖରାପ କାମ କରୁ ମୁଁ କାହାକୁ କହିବିନି, ହଁ, କିନ୍ତୁ ମୋର ଅଥରିଟି ପଡୁନି ମାନେ ସେ ଟିକେ ଖରାପ କରିଲେ, ହେ ଦେଖିଛ ଏଇଟା କି ମୁଁ ଭଲ ବୋଲି ତା ଖରାପ ଧରୁଛି କି ନା, ମୋ ଧନ୍ଦା ରହିଛି, ମତେ ଯଦି ଭଲ କି ଦେଖାଶୁଣା କରୁଛ ତମେ ଯାହା ତାହା କର, ମୁଁ କାହାକୁ କହିବିନି କିଛି, ମତେ ଯଦି ଭଲ କି ନ ଦେଖିବ ତାହେଲେ ଟିକେ ଭୁଲ କଲେ ମୁଁ ସବୁବେଳେ ଯାଇକି ଡେଙ୍ଗୁରା ବଜେଇବି, ବୁଝିପାରୁନା? କିନ୍ତୁ ଯଦି ବୁଦ୍ଧି ଥିବ, ଯଦି ଅଥରିଟି କିଛି ଭୁଲ ରାସ୍ତା ଦଉଛି, ତାହେଲେ ସମ୍ମାନ କରି ତା ସାଙ୍ଗେ କଥାବାର୍ତ୍ତା କରିବାକୁ ପଡିବ, ତାର ଅଥରିଟି କି ସମ୍ମାନ ସାଙ୍ଗ ଇନଫର୍ମ କରିବାକୁ ପଡିବ। କିନ୍ତୁ ଆମର ଇସ୍କର କହୁଛି ସେ ଗୋଟେ ଦଳ ପକେଇ ଦଉଛନ୍ତି ଆଉ ସମସ୍ତେ କହି ବୁଲୁଛନ୍ତି, ତାପରେ ଯିଏ କିଛି ଭୁଲ କରିବ, ଏତେ ଇଏ ଭୁଲ କଲା ତାର ଭୁଲଟାକୁ ନେଇ ଯେତେ ଲୋକଙ୍କୁ କହିବ ତାର ଭୁଲ ଗୁଣ ଗୁଡା ତମ ଭିତରେ ବେଶୀ ପଶିବ, ସେଥିରେ ଅନ୍ୟର ଭୁଲକୁ ବେଶୀ ଲୋକଙ୍କୁ କହିବନି କେବେ, ହେଲେ ଅନ୍ୟର ଭୁଲଟା ଯିଏ ବେଶୀ ଲୋକଙ୍କ ସାଙ୍ଗେ ଚର୍ଚ୍ଚା କରିବ ତାହେଲେ ସେଇ ଭୁଲ ଜିନିଷଟା ତମ ଭିତରେ ସଞ୍ଚାରିତ ହବ। ସେ ବ୍ୟାପାରେ ଏ ସବୁ ହଉଛି ଗୋଟେ ଚେଷ୍ଟା, ସବୁବେଳେ ଚେଷ୍ଟା, କାରଣ ଆମର ପ୍ରବଣତା ରହିଛି ଅନ୍ୟର ଭୁଲଟାକୁ ସମସ୍ତଙ୍କୁ କହି ବୋଲେଇବା, ସେଟା ଖୁବ ଟେଷ୍ଟି ଜିନିଷ, ଆନନ୍ଦ ଲାଗେ, ବୁଝିପାରୁଛ ନା? କାମିନୀ କାଞ୍ଚନର ଆସକ୍ତି ଛାଡିପାରେ, ବୈଷମ ନିନ୍ଦା ଆସକ୍ତି ଛାଡ଼ ବୈଷମ ନିନ୍ଦାରେ ଯେ ଆନନ୍ଦ, ଆଉ ଜଗତରେ ଆନନ୍ଦ ନାହିଁ। ସେମାନେ ଗଡ଼ିଗୋଟେ ଭାରତ କହୁଥିଲେ, କିନ୍ତୁ ଆଚାର ଦେଖିଲେ ବୋହୁରୁ ନାଳ ପଡ଼େ ନା, ପୁରୀ କ୍ଷୀରି ଲୁଚି ଖୁବ ସୁସ୍ୱାଦ ଭଲ ଜିନିଷ, କିନ୍ତୁ ଆଚାର ଭଳିଆ କିଛି ନାହିଁ, ଆଚାର ସାମ୍ନାକୁ ଆସିଲେ ମୁହଁରୁ ନାଳ ପଡିବ, ଖାଇବା ଆଗରୁ ନାଳ ପଡିବ ନା। ଏଇ ବୈଷ୍ଣବ ଅପରାଧ, ବୈଷ୍ଣବ ନିନ୍ଦା, ପର ନିନ୍ଦା, ପର ଚର୍ଚ୍ଚାଟା ଏଇଭଳିଆ, ଏଇ ପର ଚୁଗୁଲି କହନ୍ତି ନା ଓଡ଼ିଶାରେ, ହଁ, ମାନେ ବସିଯିବ ଉଠିବାକୁ ଇଚ୍ଛା ହବନି, କଥା ଚାଲି ଚାଲି ଭାଗବତ କଥା ହେଲେ କେମିତି ଶେଷ ହବ ରେ ବାବା କଥାଟା, ଭାଗବତ କଥା ଜୟ ଶ୍ରୀ ପ୍ରଭୁପାଦ କି ଗଲ ଝାମଲା ଗଲା, କିନ୍ତୁ ଯେ ପରନିନ୍ଦା ପଥର ସେ ଘଣ୍ଟାରୁ ଘଣ୍ଟା ଦଉଛି, ଏତେ କାନ ସୁରସୁରି ଦଉଛି ଉଠିବାକୁ ଇଚ୍ଛା ହଉନି, ଏଇଭଳିଆ ହବ। ସେତେବେଳେ ବୁଦ୍ଧି କଟାଇକି ଏ ସମସ୍ତ ଚର୍ଚ୍ଚାରୁ ବିରତ ହବାକୁ ପଡିବ, ଗଠନମୂଳକ ଗଠନମୂଳକ କ୍ରିଟିସାଇଜ କରାଯିବ, ଗଠନମୂଳକ କ୍ରିଟିସାଇଜ ସେଟା ପ୍ରପର ଫର୍ମରେ କହିବାକୁ ପଡିବ, ପ୍ରପର ଫର୍ମ ଯଥାର୍ଥ ଗୋଷ୍ଠୀ ସେଇଠି କହିବାକୁ ପଡିବ, କେତେବେଳେ ହେଲେ ସମସ୍ତଙ୍କ ସାମ୍ନାରେ ପରନିନ୍ଦା ପରଚର୍ଚ୍ଚା କରିବ। ଆଉ କିଏ ସାର୍ ଏପଟେ ସିମ୍ପଲ କରିବାକୁ ଗଲେ ହରିନାମ କରିବାକୁ ପଡିବ, ନାମର ଦ୍ୱାରା ମନଟା ସରଳ, ନାମ ଦ୍ଵାରା ମନ ସରଳ ହବ, ସରଳ ନାମରେ ଭଲ ନାମ ହବ, ଦୁଇ ଦୁଇଟା ପରିପୂରକ। ଆଉ ଭଲ ନାମ ହବ, ସଂସାର ଜିନିତିଆର କୋନ ବସ୍ତୁ ନାହିଁ, ସାଧୁ ସଙ୍ଗେ ହରିନାମ ଏଇ ମାତ୍ର ଚାହିଁ। ସାଧୁ ସାଙ୍ଗରେ ଭକ୍ତମାନଙ୍କ ସାଙ୍ଗରେ ଆମେ ଶୁଦ୍ଧ ଭାବେ ହରିନାମ, ପ୍ରଥମ ତ ଶୁଦ୍ଧ ଭାବେ ହରିନାମ ହବନି, ଯୋଉଟା ମନ ଚଞ୍ଚଳ ଚାଲିଯିବ, କିନ୍ତୁ ଏଇ ଯେ ଭକ୍ତଙ୍କ ସାଙ୍ଗରେ ଯେ ଚେଷ୍ଟାଟା କରୁଥିବା, ମନ ସରଳ ହବ, ମନ ସରଳ ହେଲେ ଭଲ ନାମ ହବ। ଆମର କାହାର ଭଲ ନାମ ହଉଛି ହଉନି, କାହିଁକି ନା ଆମ ମନଟା କାହାର ବି ସରଳ ନାହିଁ, ଆମ ମନ କାହାର ସରଳ ନାହିଁ। ଯଦି ଖାଲି ଆମ ମନ ମୁଁ ଯେମିତି ମୁଁ ହିଁ ସରଳ, ସମସ୍ତେ ଗରଳ ଭାବୁଛୁ, ଆକ୍ଚୁଆଲି ଆମ ମାନଙ୍କ ଭିତରେ ହିଁ ଏଇ ଗରଳ ଭର୍ତ୍ତି ରହିଛି। ସେଇଠୁ ହରିନାମ ଆମକୁ ମନକୁ ଏକମାତ୍ର ପ୍ରଶାନ୍ତ ଦେଇଦେବ ପୂର୍ଣ୍ଣ। ଭକ୍ତିର ସମସ୍ତେ କହନ୍ତି ଭକ୍ତିର ଉନ୍ନତି ଲାଭ କରିଲେ ଜଗତ ପ୍ରିଣନମ, ଗୋଟେ କ୍ୱାଲିଟି ଅଛି ଭକ୍ତ ଜଗତ ପ୍ରିଣନମ, ଜଗତ ପ୍ରିଣନମ ମାନେ କି ସେ ଜଗତକୁ ଯାହାକୁ ଦେଖିଲେ ଭଲ ପାଇବ, ସେ ଭଲ ହବ ତାର ଇଚ୍ଛା ହବ। ସେତେବେଳେ ଭଗବାନଙ୍କ ପ୍ରତି ଭକ୍ତି ବଢିବ, ଜଗତବାସୀ ତାର ଭଲ ପାଇବାଟା ବଢିବ। ଆଉ ଆମେ କାହାକୁ ଭଲ ପାଏ କାହାକୁ ଭଲ ପାଏନି, ତା ଭିତରେ ଯଦି ବ୍ୟକ୍ତିଗତ ସ୍ୱାର୍ଥ ରହିଯାଏ, ମୋ ସ୍ୱାର୍ଥ ଆଘାତ ହେଲେ ତ ମୁଁ ଭଲ ପାଏନି, କିନ୍ତୁ ଆମେ ଯଦି ଭଲ ପାଇବା ସମସ୍ତଙ୍କି, ଶାସନ ଯୋଉଠି ଦରକାର ଶାସନ କରିବା, ଯୋଉଠି ଯାହା ଦରକାର କରିବା, ସମସ୍ତଙ୍କୁ ଭଲ ପାଇବା, କାହିଁକି ନା ଆମର କର୍ତ୍ତବ୍ୟ ହଉଛି ସମସ୍ତଙ୍କୁ ଭଗବାନଙ୍କ ସେବାରେ ନିଯୁକ୍ତ କରିବା। ଆଉ ଭଗବାନଙ୍କ ସେବାରେ ନିଯୁକ୍ତ କରିବାର ସବୁଠୁ ବେଷ୍ଟ ଉପାୟ ହଉଛି ଭଲ ପାଇବା। ଯଦି ଭଲ ନ ପାଇବା, ଯେତେ ଭଲ ଫିଲୋସଫି ତମେ କୁହ କାହା ମୁଣ୍ଡରେ ପଶିବନି, କିନ୍ତୁ ଭଲ ପାଇବ, ସିଏ ଖରାପ ଫିଲୋସଫି କହିଲେ ବି ସେ ତମ କଥା ଶୁଣିବ। ଏଇଟା ହଉଛି ନା ଏ ଅନ୍ୟ ଅନ୍ୟ ସଂସ୍ଥା ଯେ ବଢିଛି, କାହିଁକି ଭଲ ପାଇବାଟାକୁ କେନ୍ଦ୍ର ରଖିଛି। ଯଦିଓ ସେ ଭଲ ପାଇବାଟା ହଉଛି ଗୋଟେ ବ୍ୟକ୍ତି କେନ୍ଦ୍ରିକ ଭଲ ପାଇବା, କୁଷ୍ଠ କେନ୍ଦ୍ରିକ ନୁହଁ, ଯାହା ହେଲେ ବି ତା ଦେହରେ ଭଲ ପାଇବାଟା ରହିଛ ବୋଲି ସେ ଭୁଲ ଫିଲୋସଫି ତ ବି ଲୋକ ଗ୍ରହଣ କରୁଛନ୍ତି। କିନ୍ତୁ ଆମର ଭଲ ଫିଲୋସଫି ଭଲ ପାଇବା ନାହିଁ ଲୋକ ଗ୍ରହଣ କରୁନାହାନ୍ତି, ସେଥିପାଇଁ ଲୋକଙ୍କୁ ଗ୍ରହଣ କରିବାକୁ ହେଲେ ତ ପ୍ରଥମେ ଭଲ ପାଇବାକୁ ପଡିବ। ଆଉ ଯୋଉମାନେ ଆମେ ମ୍ୟାନେଜମେଣ୍ଟରେ ରହିଛେ, ଆମକୁ ତ ସମସ୍ତଙ୍କୁ ଭଲ ପାଇବାକୁ ହିଁ ପଡିବ, କାହିଁକି ନା ଆମର ହେଲେ ସଂସାର ଚଳିବ କେମିତି, ଭକ୍ତ ରହିବେ ନହେଲେ ଭକ୍ତ ପଳେଇବେ, ଭଲ ହଉ ମନ୍ଦ ହଉ ତାକୁ ରଖିକି କେମିତି କାମ ଚଳେଇଛନ୍ତି, ସେଇଥିପାଇଁ ସମସ୍ତଙ୍କୁ ଭଲ ପାଇବାକୁ ପଡିବ। ଭଲ ନ ପାଇବାର ତ କିଛି କାରଣ ନାହିଁ, କାହିଁ ଭଲ ପାଇବାନି ଆମେ ତାକୁ, ସମସ୍ତଙ୍କୁ ଭଲ ପାଇବା। ଶ୍ରଦ୍ଧା କମିଯାଉ, ଶ୍ରଦ୍ଧାଟା କମ ଦରକାର। ସେ ଭକ୍ତ ଯଦି କିଛି ବେଶୀ ଫଲ୍ଟ ଦେଖିଲା, ତାହେଲେ ସେ ଭକ୍ତର ବେଶୀ ସାନ୍ନିଧ୍ୟରେ ଯିବନି ବା ତାର କିଛି ଗାଇଡାନ୍ସ ନେବନି, ତାର ପ୍ରତି ସମ୍ମାନ ତ ମେଣ୍ଟେନ୍ କରିବ, ତା ଦୂର ଦୂରରେ ରହିବ, ସମ୍ମାନ ମେଣ୍ଟେନ୍ କରିବ। ଯଦି କିଛି ଭୁଲ ରାସ୍ତାରେ ଯାଉଛି ଭକ୍ତ, ତାର ଗାଇଡାନ୍ସ ନେବନି ବା ବେଶୀ ତାର ସଙ୍ଗ କରିବନି, ତା ପ୍ରତି ଶ୍ରଦ୍ଧାଶୀଳ ତାକୁ ଯଥାର୍ଥ ସମ୍ମାନ ଦେବ, ବାସ୍ ତମେ ଆଫେକ୍ଟେଡ୍ ହବନି। ଭଲ ପାଇବା କଥା କହୁଛ, ଯଦି କେହି ଭୁଲ କାମ କରୁଛି ତାକୁ ବେଶୀ ଭଲ ପାଇବା ମାଧ୍ୟମରେ ତା ସଂଶୋଧନ ହେଇପାରେ। ସେଇଥିପାଇଁ ତ ସବୁବେଳେ କୁହାଯାଏ ନା ତାର ଭୁଲ କାମଟାକୁ ଘୃଣା କର, ତାକୁ ଘୃଣା କରନି, କହିଛନା ଲୋକଙ୍କର ଯେ ଭୁଲ କାମଟାକୁ ଘୃଣା, ସେ ଭୁଲ କାମ କରୁଛି କିନ୍ତୁ ତାକୁ ଘୃଣା କରିବା କିଛି ନାହିଁ। ଏଇଟା ହଉଛି କୌଣସି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଗିରା ଦେବା ମୁସ୍କିଲ, ଏଇଟା ଦେଶ କାଳ ପାତ୍ର ଦେଖି ବିଚାର କରିବାକୁ ପଡିବ, କାହାକୁ ଆମେ ପାରିବା କାହାକୁ ପାରିବାନି, ଯାହାକୁ ନ ପାରିବା ତାର ଦୂରରେ ରହିବା, ଆମ ଶକ୍ତିଟା କେତେ, ସିଏ କେତେ ଶକ୍ତିଶାଳୀ ଅଛି, ବୁଝିପାରୁଛ କି, ସେଭଳିଆ ବିଚାର କରିବାକୁ ତମକୁ ପଡିବ। ଭଲ ଭଲ ପାଇବା ସାଙ୍ଗରେ ତ ଭଲ ପାଇବା ସାଙ୍ଗରେ ଭଲ କାହାର ତ ତମେ କହୁଛ, ତାଙ୍କ ଭୁଲ ଦେଖିଲେ ତ ମୁଁ ତମ ପ୍ରତି ଭଲ ପାଇବାଟା ଆସେନି ତା ପ୍ରତି, ଏଇଟା କହୁଛ ତ ଏଇଟା ଭୁଲ କରୁଛି, ତାପରେ ଭଲ ପାଇବି କେମିତି, ଆମକୁ ନ୍ୟୁଟ୍ରାଲ ରହ, ଭଲ ନ ପାଇବ ତା କ୍ଷତି କରନି, ଆଟଲିଷ୍ଟ କ୍ଷତିର କଥା ଚିନ୍ତା କରନି, ଭୁଲ ଦେଖୁଛି ତମ କ୍ଷତି ସେଇ ଗୋଟେ ପ୍ରକାର ଭଲ ପାଇବା। ମୁଁ ତାର କ୍ଷତି ତ କରୁନି ଅନ୍ତ ପକ୍ଷେ, ଅନେକ ସମୟରେ ତ କାହାକୁ ଭଲ ପାଏନି ମାନେ କ'ଣ, ମୁଁ ତା କ୍ଷତି କରିବାକୁ ଚେଷ୍ଟା କରେ, ଏଇଟା ତ ଭଲ ପାଇବା ନ ପାଇବାର ଲକ୍ଷଣ ନା, ଭଲ ନ ପାଇବାର ଲକ୍ଷଣ ହେଉଛି କ'ଣ, ତାର କ୍ଷତି କରିବାକୁ ଚେଷ୍ଟା କରେ, ତା ଭଲ ନ କରିଲେ ବି ତୁ କ୍ଷତି ନ କରିବାକୁ ଚେଷ୍ଟା କର, ସେଇଟା ଗୋଟେ ଗୋଟେ ପ୍ରକାର ଭଲ ପାଇବା, ସେଇଟା ତାର କ୍ଷତି କରିବାକୁ ଚେଷ୍ଟା କରିବ। ଚଲେଇଲେ ତ ତମକୁ ଆସ୍ତେ ଆସ୍ତେ ଅନ୍ୟ ଜିନିଷ ଦେଖିବାକୁ ଇଚ୍ଛା ହବ, ଅଲଗା ମନ୍ଦିର ପ୍ରୋଗ୍ରାମ ନିଜକୁ କଣ୍ଟ୍ରୋଲ କରି ଦେଖିପାରିବ ଭଲ। ତ ମୋର ଅନୁଭୂତିରେ ମୁଁ ତ ଦେଖୁଛି, ଏଇ ଥରେ ସେ ଆମେରିକାରେ ଥିଲି, ସେ ମୋ ଫୋନ୍ରେ ଅଟୋମେଟିକ ଗୋଟେ ଫେସବୁକ୍ ଆସିଗଲା, ଆଉ ଗୋଟେ ହ୍ୱାଟ୍ସଆପ୍ ଆସିଯାଇଛି, ଆସି ଏତେ ମାନେ ଖବର ଟବର ସବୁ ଆସୁଛି, ସେ ରାତିରେ ସେ ଶୋଇବାକୁ ଟିକେ ଇଚ୍ଛା ହେଉଛି ଦେଖିବା ପାଇଁ, ଏତେ ସମୟ ମାରିଲା ମୋର ତ ଘଣ୍ଟା ଘଣ୍ଟା ଏଥିରେ ଗଲା, ମୁଁ ଆଜି ତ ମହା ଡେଞ୍ଜରସ୍ ଅଛି, ଭୂତ ଅଛି ଗୋଟେ, ଏଇଟା ତ ମୁଁ ସଙ୍ଗେ ସଙ୍ଗେ ବନ୍ଦ କରିଦେଲି, ମୁଁ ଇଏ ସଙ୍ଗରେ ହେଲେ ହଁ ମଙ୍ଗଳ ସେ ରାତି ଯେଉଁ ଖାଲି ଇଚ୍ଛା ଦେଖିବାକୁ ଇଚ୍ଛା ହବ, ଆଉ ଟିକେ ଖୋଲିଦେବେ ଲାଷ୍ଟ କିଛି ଆସିଛି କି ନା, ଆଉ ସେ ବିଭିନ୍ନ ପ୍ରକାର ଖରାପ ଜିନିଷ ନା ଭଲ ଜିନିଷ ହେଲେ ବି ସେ ଟାଇମ କିଲି ନା, ହଁ ଏଇଟା ଦେଖିକି ଆହୁରି ମନଟା ଯାଉଛି, ଏତେ ମୁଁ ତ ଘଣ୍ଟାରୁ ଘଣ୍ଟା ଚାଲିଛି, ମୁଁ ଗାଁରେ ମୋ ଭକ୍ତି ଜୀବନରେ ଦିନକୁ ଦୁଇ ଘଣ୍ଟା ଦେଇ ଏଇଥିରେ କଟେଇଲି, ତାହେଲେ କେତେ ଲସ୍ ହେଲାଣି ମୋର, ବୁଝିପାରୁଛ, ଅନ୍ୟ ମନ୍ଦିର ନାମଟା ଦେଖିବାକୁ ଯାଇକି ବହୁତ ଜିନିଷ, ସେ ଖରାପ ଜିନିଷ ନହେଲେ ବି ଏ ନର୍ମାଲ ଜିନିଷ ଗୁଡାକ ହଉ, ସେଗୁଡା ଦେଖିବା କି ଆମର ଦରକାର ନାହିଁ, ସେ ହ୍ୱାଟ୍ସଆପ୍ ନଥିଲେ ବା ଫେସବୁକ୍ ନଥିଲେ ସେଇ ସମୟଟା ମୁଁ ଅନ୍ୟ କିଛି ବହି ପଢି ପାରିଥାନ୍ତି, ଜବ୍ କରିପାରିଥାନ୍ତି, ମୁଁ ସେଟା ଖାଲି ଦେଖିବାକୁ ଇଚ୍ଛା ହବ, ସେଟା ତ ମୋତେ ବଡ ଡେଞ୍ଜରସ୍, ସେଟା ମୁଁ ସେଥିପାଇଁ 15 ଦିନ ପରେ ମୁଁ ଆରେ ଏଇଟା ମୁଁ ଚିହ୍ନି ଜାଣିନି କେବେ ଉଡ଼ିବାକୁ ପଡିବ, ମୁଁ ଆଗେ ଏଇଟାକୁ ଉଡ଼ା ତ ଏଠୁ ସମସ୍ୟା ଫେସବୁକ୍ରେ, ମୋର ଆଉ ଦୁଇଟା ଫେସବୁକ୍ ଅଛି, ସେ ମାନେ ପୁରା 5000 ଲେଖା ଫୁଲ୍ ହେଇଯାଇଛି ସେଥିରେ ଫେସବୁକ୍ରେ, ମୁଁ ତ ଖୋଲେନି, ମୋ ସେକ୍ରେଟାରୀ ଖୋଲେ, ଆଉ ସେକ୍ରେଟାରୀ ସେ ବି ବିରକ୍ତ ହେଇ ବନ୍ଦ କରିଦେଇଛି, ବୁଝୁ ଭାରତ ଖୋଲିଲେ ହିଁ ଖାଲି ଲୋକମାନେ ଏଇଟା ପଚାରିବେ ସେଟା ପଚାରିବେ, ସେ ନ ଭାବୁଛନ୍ତି ମୁଁ ଖୋଲୁଛି ବୋଲି ଭାବୁଛନ୍ତି, ସେ ବିରକ୍ତ ହେଇ ବଞ୍ଚିବେ ବି ଆଉ ଖୋଲୁନି ସେ ଫେସବୁକ୍ଟା, ତ ଏଇଭଳିଆ ଫେସବୁକ୍ ଇଜ୍ ଭେରି ଟାଇମ୍ କିଲିଂ, କିଛି ଦରକାର ନାହିଁ ଭାରତ, ଏଇଟା କ'ଣ ସେଇଟା କ'ଣ କ'ଣ କରୁଛନ୍ତି ଭାରି, କ'ଣ ଦରକାର ମୁଁ କ'ଣ କରୁଛି କ'ଣ ଖାଉଛି ତୋର ଭିତରେ କ'ଣ ଅଛି, ଏଇଟା ତମେ ଦେଖୁଛି ଯେ ଫେସବୁକ୍ରେ ହ୍ୱାଟ୍ସଆପ୍ରେ ଯେ ଫୋନ୍ କଲେ ଏଇଭଳିଆ ଖାଲି କଥାବାର୍ତ୍ତା କରୁଛନ୍ତି, କର୍ମୀ ଲୋକଙ୍କ ଭଳିଆ, ସେ କର୍ମୀ ଲୋକ ଟ୍ରେନ୍ରେ ଆସିବେ ସେ ଫୋନ୍ କରିବେ, ପଛ ଦ୍ୱାରପଟା ବନ୍ଦ କରିବୁ, ଖାଇକି ସବୁ କଣ ରାନ୍ଧିଛୁ ଆଜି, ଆରେ ଏଇଥିରେ କଣ କାମ ଅଛି, କଣ ଖାଇଲୁ କଣ ରାନ୍ଧିଲୁ, ଦୁଆଟା ସେ ଚାବିଟା ଏଠି ରଖିଦେଇଛି, ଏଇସବୁ ଜିନିଷ ଏଇ ପ୍ରଜଳପଶାଳା କଣ ଅଛି ଏଗୁଡାକ, ସେ ଆରେ ଭକ୍ତମାନେ ବି ସେଭଳିଆ ଦେଖୁଛି, କିଛି କିଛି ଭକ୍ତ ଫୋନ୍ କରନ୍ତି ଏଗୁଡା ସବୁ ଫୋନ୍ କରିକି ଏଟା କରିବେ, ତେବେ ଯଦି କଣ୍ଟ୍ରୋଲ କରି ଲିମିଟ୍ କରିବ, କେତେବେଳେ ଭକ୍ତମାନଙ୍କୁ ଭଲ ମନ୍ଦ ପଚାରିବା ଭଲ, କେମିତି ଗଛ କଣ ହଉଛି ସାଧାରଣ ଦିନ କେମିତି ହଉଛି, ସେଟା ଫୋନରେ କଥାବାର୍ତ୍ତା କରିପାରିବ ବା ଯୋଗାଯୋଗ କରିପାରିବ, କଣ୍ଟ୍ରୋଲରେ ରହିଲେ ଭଲ, ଯଦି ମନେ କରୁଛି ନା ମୁଁ କଣ୍ଟ୍ରୋଲରେ ବାହାରେ ଚାଲିଯାଉଛି ମୁଁ କଣ୍ଟ୍ରୋଲ କରିପାରୁନି, ତାହେଲେ ସୁଇଚ୍ ଅଫ୍ କରିଦେବା ଭଲ, ତ ମନେ କରୁଛି ଯେ ନା ମୁଁ କେବଳ ଷ୍ଟିକ୍ କରି ରହିପାରୁଛି ମୁଁ ଅନ୍ୟ ଜିନିଷ ଦେଖୁନି, ତାହେଲେ ଭଲ ଚଲେଇବ, ଯଦି ତମେ ନିଜେ ଭାବୁଛ ଯେ ନା ମୋର ଦେଖୁଥିବୁ ଇଆଡ଼େ ସାଙ୍ଗେ ମନ ଚାଲିଯାଉଛି, ମୁଁ ବେଟର ନ ଦେଖିବା ଭଲ, ସେ ଡିସିସନ୍ଟା ତମେ ନେବ, ନହେଲେ ଜାଣିଶୁଣିକି ବିଷ ଖାଇବ, ଜାଣିବା ଶୁଣିବା ବିଷ ଖାଇଲି ଏଇଟା ହବ।
ମହାରାଜ ଲାଇକ୍ କେତେ କିଛି ଦିନ ଆମେ ଭକ୍ତି ଠିକ ଭାବରେ କରୁଛେ, ରେଗୁଲାର ଜପ ପଢିବା ଗୀତା ପଢିବା ଲେକ୍ଚର ଶୁଣିବା ଏଇଟା କିଛି ଦିନ ମାନେ ଭକ୍ତିର ଠିକ ଭାବରେ ଯାଉଛି, ପୁଣି କିଛି ଦିନ ପୂର୍ବ ଅଭ୍ୟାସ ଖରାପ ଅଭ୍ୟାସ କିଛି ଇଏ ଥିବା ଯୋଗୁଁ ପୁଣି ଆଉ ଥରେ ମାନେ ଜପ ହଉଛି ଯଦିଓ ସେତେ ଭଲ କିଣା ହଉନି, ପଢିବା ଠିକ ପଢା ହଉନି, କେତେବେଳେ ମାନେ ଗୀତା ପଢିବା କଥା କିନ୍ତୁ ଆମେ ପଢୁନେ ଜାଣିଶୁଣିକି ଆମେ ପଢୁନେ, ତ ଏଇ ଯୋଉ ମାନେ
ଚେଷ୍ଟା କରିକି ଆସ୍ତେ ଆସ୍ତେ ହବ, ସେଟା ବି ଭକ୍ତି ଜୀବନରେ ବର୍ଣ୍ଣନା କରାହେଇଛି, ବିଶେଷ କଥା କହୁଛନ୍ତି ପ୍ରଥମ ଅବସ୍ଥାରେ ଖୁବ ଉତ୍ସାହମୟୀ ଖୁବ ଉତ୍ସାହ ରହିବ ସେବା କରିବାରେ, ବାଞ୍ଛା କଳ୍ପତ ରୁହସ୍ୟ କିଛି ଦିନ ପରେ ଆଉ ମନଟା ଘନ ତରଳା, କେତେବେଳେ ଘନ ହବ କେତେବେଳେ ତରଳ ହବ, ତ ଉତ୍ସାହ ହବ କେତେବେଳେ ଉତ୍ସାହ ଭଟା ପଡ଼ିଯିବ, ସେଇଥିପାଇଁ କି ଆମେ ଭକ୍ତମାନଙ୍କ ସାଙ୍ଗରେ ରହିବା, ତାଙ୍କର ସ୍ରୋତରେ ଆମେ ଯାଇପାରିବା, ଏକାକା କିଛି ରହିବନି, ଆଉ ସେଥିପାଇଁ କି ବିଭିନ୍ନ ପ୍ରକାର ପ୍ଲାନ୍ କରିବ, ଭଗବାନଙ୍କ ବାଣୀ କେମିତିକା ପ୍ରଚାର ହବ, ନୂଆ ନୂଆ ପ୍ଲାନ୍ କରିବ, ପ୍ରୋଗ୍ରାମ କରିବ, ଯେମିତି ଏଇ ପ୍ରଭୁ କାଲି ମୋତେ ବସିକି କହୁଥିଲା କେମିତି କେତେଟା ଡିଷ୍ଟ୍ରିକ୍ଟ ରହିଛି, କେତେଟା କ'ଣ ହେଇଛି ପଞ୍ଚାୟତ ରହିଛି, ସେ ପ୍ଲାନ୍ କରୁଛି, ଏହି ସବୁବେଳେ ପ୍ଲାନ୍ରେ ମୁଣ୍ଡକୁ ଭର୍ତ୍ତି କରିବ, ତାହେଲେ ଉତ୍ସାହଟା ବଢିବ ବେଶୀ, ଲେଥର୍ଜିକ୍ ହେଇଯିବ ତାହେଲେ ଉତ୍ସାହଟା ଚାଲିଯିବ। ଯଦି ସାଧୁ ସଙ୍ଗରେ ରହିବ ମନକୁ ଆଉ ବେଶୀ ବେଶୀ ଭଗବାନଙ୍କର ସେବା ନାମ ପ୍ରତି ନୂଆ ନୂଆ ପରିକଳ୍ପନା ତିଆରି କରିବ ତାହେଲେ ଉତ୍ସାହ ଉଦ୍ଦାପନଟା ବେଶୀ ରହିବ। ଆଉ ସେଟା ଭକ୍ତି ଜୀବନରେ ରହିକି ରହିଲେ ଆସ୍ତେ 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 ତା କାଟିଯିବ ସ୍ଥିର। ପ୍ରଥମ ତମ ଧର କୋମଳ ଶ୍ରଦ୍ଧା, ତା ଆସ୍ତେ ଆସ୍ତେ ଦୃଢ଼ ଶ୍ରଦ୍ଧା ଆସିବ। ଆମର ତ ବହୁତ ଅନର୍ଥ ରହିଛି ତ ସେଥିପାଇଁ କି ସେ ଅନର୍ଥର ପ୍ରଭାବରୁ ଆମରଟା ମନଟା ନରମ ହେଇଯାଏ କେତେବେଳେ କେତେବେଳେ। ଭକ୍ତମାନଙ୍କ ସଙ୍ଗରେ ରହିଲେ ଆମକୁ ପୁଷ ହେଇକି ସ୍ରୋତରେ ଆମେ ଚାଲିଯିବା, ସାଧୁ ସଙ୍ଗରେ ରହିଲେ ଭଲ ହବ। ଠିକ ଅଛି, ବାରଟା ବାରଟା ବାଜିଗଲା। ଶୁଣ, ଭକ୍ତି ଜୀବନରେ ବ୍ରହ୍ମଚାରୀ ବ୍ରତ ପାଳନ କରିଲେ ନିଷ୍ଠା ବଢିବ, ଦୃଢ଼ତା ବଢିବ, ଡିଟରମିନେସନ ବଢିବ, ମନର ବିକ୍ଷେପ ଏଡ଼େ ସେଡ଼େ ବିକ୍ଷେପ ହବନି। ଏଇ ବ୍ରହ୍ମଚର୍ଯ୍ୟ ରକ୍ଷା କର ବହୁତ ମାନେ କଣ ଭଲ ସାଇଡ ଇଫେକ୍ଟ ରହିଛି। ଆଉ ବ୍ରହ୍ମଚର୍ଯ୍ୟ ରକ୍ଷା ମାନେ ଶୁଧୁ ନାଲି କପଡ଼ା ପିନ୍ଧିକି ଯେଉଁମାନେ ଅଛନ୍ତି ସେମାନେ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ ମାନଙ୍କୁ ବି ବ୍ରହ୍ମଚର୍ଯ୍ୟ ରହିବାକୁ ପଡିବ। ଯଦି ନିୟମ ଅନୁସାରେ ଆମେ ଦେଖା ହେବେ ଗୃହସ୍ଥ ମାନେ କେବଳ ସ୍ତ୍ରୀ ସଙ୍ଗ କରିବେ ସନ୍ତାନ ଉତ୍ପନ୍ନ ପାଇଁକି, ତାହେଲେ ସେମାନେ କଣ ବ୍ରହ୍ମଚର୍ଯ୍ୟ ନା ତାଙ୍କ ବ୍ରହ୍ମଚର୍ଯ୍ୟ ହେଇକି ରହିବାକୁ ପଡିବ। ତ ସେ ତାର ଫଳରେ କଣ ହବ, ଆମର ଆଧ୍ୟାତ୍ମିକ ଚେତନାର ବିକାଶ କରିବା ପାଇଁ ସୁବିଧା ହବ। ଆଗ କାଳରେ ମୁନି ଋଷି ମାନେ ଯୋଉଥିଲେ ସେଭଳିଆ ତ ବ୍ରହ୍ମଚାରୀ ଆଜି ନାହାନ୍ତି, ସେମାନେ ଯୋଗ ବ୍ୟାସ ତପସ୍ୟା କରିକି ମନକୁ ସାଧନା କରି କରିଥିଲେ ବୋଲି ତାଙ୍କର ବୁଦ୍ଧିମତା ସେଭଳିଆ ପ୍ରକାଶିତ ହଉଥିଲା, ତାଙ୍କର ବସ୍ତୁକୁ ବୁଝିବାର କ୍ଷମତା ବେଶୀ ରହୁଥିଲା, ଭଲ ମନ୍ଦ ବିଚାର କରିବାର ସେମିତି କ୍ଷମତା ରହୁଥିଲା। ତ ସେ ବ୍ରହ୍ମଚର୍ଯ୍ୟ ରକ୍ଷା କଲେ ତାର ସୁଫଳଟା ସେ ପାଇବେ, ବ୍ରହ୍ମଚର୍ଯ୍ୟ ରକ୍ଷା କରିପାରିଲେ। କିନ୍ତୁ ଆମର ମୁଖ୍ୟ ହଉଛି ଭକ୍ତି, ତ ବ୍ରହ୍ମଚାରୀ ଭଲ ରକ୍ଷା କରିଲେ ସେଟା ଭକ୍ତି ଜୀବନର ଗୋଟେ ଅନୁକୂଳ ଅବସ୍ଥା ସୃଷ୍ଟି କରିବ, ବୁଝିପାରୁଛ। ସେଥିପାଇଁ ବ୍ରହ୍ମଚର୍ଯ୍ୟ ଲାଇଫ ଭଲ, ବ୍ରହ୍ମଚର୍ଯ୍ୟ ରହିବାକୁ ଗଲେ ମୁଖ୍ୟ ସବୁବେଳେ ସଙ୍ଗ ଦରକାର, ଭଲ ସଙ୍ଗ ରହିବାକୁ ପଡିବ, ସବୁବେଳେ କୃଷ୍ଣ ଚେତନାରେ ମନକୁ ଲଗେଇବାକୁ ପଡିବ। ସାର ମନଟା ସବୁବେଳେ ତ ହବ ସେଭଳିଆ, ସେ ମନଟା ସବୁବେଳେ ତ ବିଚଳିତ ହବ ନା, ମନଟା ତ ସବୁବେଳେ ବିଚଳିତ ହବ, ସେ ମନଟା ବିଚଳିତ ମନକୁ ସ୍ଥିର କରିବାଟା ହିଁ ତ ସାଧନା, ବୁଝିପାରୁଛ କି। ମନ ଆମେ ଜଡ଼ ଜଗତ ରହିଛେ ତ ମନ ତ ସିଆଡ଼ିକି ଆକର୍ଷଣ ହବ, ବୁଝିପାରୁଛ। କିନ୍ତୁ ଆମେ ଯଦି ମନକୁ ଲୁଜ୍ କରି ସବୁବେଳେ ସେ କଥା ଚିନ୍ତା କରିବା ସିଆଡ଼େ ପଡ଼ିଥିବ, ଆସ୍ତେ ଆସ୍ତେ ମନଟା ସିଆଡ଼େ ପଳେଇଯିବ ପୁରା ଭାଗିକି। କେତେବେଳେ ମନଟା ଚାଲିଯାଉଛି, ମୁଁ ଯଦି ବୁଦ୍ଧି କଟିବାର ନା ନା ମୁଁ ସେ କଥା ଚିନ୍ତା କରିଦେବି, ଚିନ୍ତା କରୁ କରୁ ମନଟା ସିଆଡ଼େ ପଳେଇବ, ମୁଁ ସାଙ୍ଗେ ସାଙ୍ଗେ ଯାଇକି ଭଗବାନ ନାମ କରି ଗୋଟେ ଗୀତା ପଢି ଭକ୍ତ ସାଙ୍ଗେ କଥାବାର୍ତ୍ତା ଆମେ ଚେଷ୍ଟା କରିବା। ବାହାର ଲୋକଙ୍କ ସାଙ୍ଗେ ସେ ଚେଷ୍ଟା ନାହିଁ, ଚିନ୍ତା ପଶିଗଲା ତ ସେ ଚିନ୍ତାରେ ପଶିକି ଥିବେ, ଏଇଟା ପାର୍ଥକ୍ୟ। ବାହାର ଲୋକ ଭକ୍ତମାନଙ୍କୁ ଭକ୍ତ ଭକ୍ତମାନେ ଯେ ପୁରା ଏକଦମ ଉନ୍ନତ ସ୍ତର ଯାଇଛନ୍ତି ତାହା ନୁହଁ, ମୁଁ ତାଙ୍କ ଏଇଟା ଯେ ବୁଝିପାରୁଛନ୍ତି ଆରେ ମୁଁ ଏଇଟା ଖରାପ ଚିନ୍ତା କରୁଛି, ଖରାପ ଚିନ୍ତା ଖରାପ ଚିନ୍ତା ବୋଲି ବୁଝିପାରୁଛନ୍ତି। କର୍ମୀ ଲୋକ ମୋତେ ଖରାପ ଚିନ୍ତା, ତୁମକୁ ଖରାପ ଚିନ୍ତା ନା, ଏଇଟା ହିଁ ଚିନ୍ତା ବୁଝିପାରୁଥିବ। ସେଇଥିପାଇଁ କି ସବୁବେଳେ ଆମକୁ ସେଟା ଚେଷ୍ଟା କରିବାକୁ ପଡିବ, ଯେ କେତେଟା ସମୟ ଯାହାପରେ ଚାହୁଁଥିଲେ ବ୍ରହ୍ମଚାରୀ ଜୀବନରେ ରହୁଛେ, ମନ୍ଦିରରେ ରହୁଛେ, ବେଶୀ ସେଇ ସଂସ୍ପର୍ଶରେ ଯଦି ନ ଆସିବା ଆମକୁ ଗୋଟେ ସେଟା ଭଲ ସୁଯୋଗ ଦଉନି, ଦଉଛେ ନା ନାହିଁ। ବାହାରେ ଯଦି ଆମେ ରହିଥାନ୍ତେ ବେଶୀ ମିଳାମିଶା କଥାବାର୍ତ୍ତା ହେ ଫେ ଫେ ସେ ଗୋଟେ ପରିବେଶ, ଆମେ ଏଠି ରହିବା ପ୍ରତି ଟିକେ ତ କମ୍ ହଉଛେ ନା, ବାହାରେ ଥିଲେ ଆହୁରି ଖୋଲାମେଲା। ତ ସେଇଭଳିଆ ଗୋଟେ ପରିବେଶ ଆମେ ନେଇକି ରହିବା, ତା ସତ୍ତ୍ୱେ ବି ମନ ବିଚଳିତ ହବ, କିନ୍ତୁ ଆମେ ଜାଣିଛେ ଯେ ମନଟା ବିଚଳିତ ହଉଛି, ତାକୁ ସ୍ଥିର କରିବା, ଏ ଚେଷ୍ଟା କରିବା। ଏମିତିକା କେବେ ହବନି ଯେ ମନ ବିଚଳିତ ହବନି, ମନ ବିଚଳିତ ହବ, ଯେପର୍ଯ୍ୟନ୍ତ ମନ ଥିବ ବିଚଳିତ ହବ। ମନ ବୁଦ୍ଧି ଅହଙ୍କାର ଆମ ଜଡ଼ ବୁଦ୍ଧି ସ୍ତରରେ ରହିଛି, ଏସବୁ ବିଚଳିତ ରହିବ, କିନ୍ତୁ ଆମର ଚେଷ୍ଟା ସାଧାରଣ ମାନେ ବିଚଳିତ ମନକୁ ଆମେ ଚେଷ୍ଟା କରି କେମିତିକା ସ୍ଥିର କରିବା, ସେଟା ହଉଛି କଥା। ଗୃହସ୍ଥ ହବ ନ ହବ ସେଟା ଏଟା ବ୍ୟକ୍ତି ଉପରେ ନିର୍ଭର କରେ, ଏଟା ଜେନେରାଲ କୌଣସି ଇନଷ୍ଟ୍ରକ୍ସନ ଦେଇ ହବନି ସେଭଳିଆ। କେତେଟା ବିଚଳିତ ହଉଛି ବୁଝିପାରୁଛ କି, କେତେଟା ଖୁବ୍ ବିଚଳିତ ତ ଗୃହସ୍ଥ ହେବି ରହିବା ଭଲ, କିନ୍ତୁ ଗୃହସ୍ଥ ହେଇଗଲେ ଯେ ମନ ବିଚଳିତ ହବନି ସେଟା ବି ଭୁଲ ଧାରଣା ଗୋଟେ। ଯେ ଲୋକମାନେ ମନେ କରୁଛନ୍ତି ବ୍ରହ୍ମଚାରୀ ମନ ଗୃହସ୍ଥ ହେଇଗଲେ ଆଉ ବିଚଳିତ ହବନି, ସେଟା ଭୁଲ ଧାରଣା। କି ତେଜସ୍ୱୀ ପ୍ରଭୁ ଗୃହସ୍ଥ ହେଲେ ମନ ସ୍ଥିର ହେଇଯିବ? ହଁ, ଏଟା ମନ କରିନି, ଏଇ ଧାରଣା କିନ୍ତୁ ଭୁଲ। ଯେ ଗୃହସ୍ଥ ହେଇଗଲେ ମନ, ଗୃହସ୍ଥ ବି ମନ ଶକ୍ତ କରିବାକୁ ପଡିବ, ବୁଝିପାରୁଛ କି? ଗୃହସ୍ଥ ଜୀବନ ହେଇଗଲେ ଯେ ମନଟା ବିଚଳିତ ହବନି ତା ନୁହଁ, ଯୋଉଠି ଯା। ସେଥିପାଇଁ କି ସେ ଭିକ୍ଷୁ କହିଛନ୍ତି ନା ଏକାଦଶ କନ୍ଦ ବର୍ଣ୍ଣନା କରନ୍ତି, ଭିକ୍ଷୁ ଯୋଉ ଯୋଉ ଘରକୁ ଯାଇଛି ସବୁଠୁ ସବୁ ଘରେ ସେମ୍ ପ୍ରୋବ୍ଲେମ, ସବୁ ବର୍ଣ୍ଣ ସବୁ ଆଶ୍ରମରେ ଏକା ଜିନିଷ ରହିଛି। ସେଥିପାଇଁ କି ଯୋଉଠିକି ତୁମେ ଯା, ଯଦି ଯା ବଙ୍ଗେ କପାଲ ଯାବେ ସଙ୍ଗେ, ତୁମେ ଏ ଆଶ୍ରମ ଯା ସେ ଆଶ୍ରମ ଯାହା, ସେଥିରେ ଆମ ମାନ ପାଇଁ କଣ ଯୋଉ ଆଶ୍ରମ ରହ ଭାଇ, ଭକ୍ତି କରିକି ରହ, ଭକ୍ତିକି କେତେ ପ୍ରାଧାନ୍ୟ ଦିଆହଉଛି? କୋଉ ଆଶ୍ରମରେ ରହିଛ ତାଠୁ ଭକ୍ତିକି କେତେ ପ୍ରାଧାନ୍ୟ ଦେଉଛ? ସ୍ଥାନେ ସ୍ଥିତାଂ ଶ୍ରୁତିଗତାଂ ତନୁବାଙ୍ଗ ମନଭେ ଯ ପ୍ରାୟଶ ଅଜିତ ଯେ ସ୍ଥାନେ ସ୍ଥିତାଂ, ଯିଏ ଯୋଉ ଆଶ୍ରମ ସେ ଆଶ୍ରମର ଚିତ୍ତ ଜୀବନଯାପନ କର, ବ୍ରହ୍ମଚାରୀ ବ୍ରହ୍ମଚାରୀ ଜୀବନଯାପନ କର, ଗୃହସ୍ଥ ଗୃହସ୍ଥ ଜୀବନଯାପନ କର, ଯିଏ ଯୋଉ ଆଶ୍ରମର ସ୍ଥାନେ ସ୍ଥିତାଂ ଶ୍ରୁତିଗତାଂ ତନୁବାଙ୍ଗ କାୟ ମନ ବାକ୍ୟ ଦେଖି ଭଗବାନଙ୍କର କଥା ଶ୍ରବଣ କୀର୍ତ୍ତନ ସେବାରେ ରହ, ସେଟା ହେଉଛି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେ ଯଦି ବ୍ରହ୍ମଚାରୀ ଆଶ୍ରମରେ ରହିକି ଗୃହସ୍ଥ ଆଶ୍ରମ ସୁଖର କଥା ଧ୍ୟାନ କରିବା ବସି ବସିକି, ତାହେଲେ ସମସ୍ୟା ହବ ତା ନା? ଗୃହସ୍ଥ ଜୀବନ ଏଇ ସୁଖ ଏଇ ସୁବିଧା ଏଇ ଭଲ ମନ୍ଦ, ଆଚ୍ଛା ନା ଆମର ବ୍ରହ୍ମଚାରୀ ଆଶ୍ରମ ଯୋଉଟା ସୁଖ ଯୋଉଟା ଭଲ ଯୋଉଟା ସେଇଟା ସେଟାକୁ ଆମେ ଆନନ୍ଦ କରିବା, ବ୍ରହ୍ମଚାରୀ ଫ୍ୟାସିଲିଟିକୁ ନେଇକି ଆମେ ଆନନ୍ଦ କରିବା। ଆଉ ଗୃହସ୍ଥ ମାନଙ୍କ ଭଳିଆ ସେଭଳିଆ ଯଦି ଗୃହସ୍ଥ ଜୀବନ କରିଛ, ତାହେଲେ ଗୃହସ୍ଥ ଜୀବନ ସୁଖ ଦୁଃଖ ନେଇକି ରହିବାକୁ ପଡିବ। ଗୃହସ୍ଥ ହେଇକି ବ୍ରହ୍ମଚାରୀଙ୍କ ସୁଖଟାକୁ ଚିନ୍ତା କରିବ, ଆରେ ବ୍ରହ୍ମଚାରୀ କେତେ ବୁଲୁଛନ୍ତି ଆନନ୍ଦ, ଆରେ ନା ତୁମେ ଗୃହସ୍ଥ ହେଇଛ ମାନେ ସେ ବନ୍ଧନ ନେଇକି ସେଟା ତୁମର ଆନନ୍ଦ, ସେଟାକୁ ତୁମେ ଗ୍ରହଣ କର। ତୁମେ ଗୃହସ୍ଥରେ କି ବ୍ରହ୍ମଚାରୀ ଭଲ ଚିନ୍ତା କରିକି ମନକୁ ମାରିକି ବସିଲେ ହବନି, ବ୍ରହ୍ମଚାରୀ ଆଶ୍ରମରେ କି ଗୃହସ୍ଥର ଭଲ କଥାରେ ଚିନ୍ତା କରି ମନ ମାରିକି ବସିଲେ ହବନି, ବୁଝିପାରୁଛ? ଯୋଉ ଯୋଉ ଆଶ୍ରମରେ ରହିଛ ସେଇ ସେ ଆଶ୍ରମର ଅନୁକୂଳ ଅବସ୍ଥା କଥା ଚିନ୍ତା କରିକି ଭଗବତ ଭକ୍ତି କରିବାକୁ ପଡିବ। ଗୃହସ୍ଥ ହେଇଛ ଗୃହସ୍ଥ ଆଶ୍ରମର ଅନୁକୂଳ କଥା ଚିନ୍ତା କର, ଭକ୍ତି ଜୀବନ ଯାପନ କର। ବ୍ରହ୍ମଚାରୀ ଆଶ୍ରମ ହେଇଛ ବ୍ରହ୍ମଚାରୀ ଅନୁକୂଳ ଚିନ୍ତା କର, ଭକ୍ତି ଜୀବନ ଯାପନ କର। ଆଉ କଣ କରାଯାଇ ଆଉ କହିଛି ଯେ ସକାଳେ ସକାଳେ ଜପ କଲେ ଭଲ ହୁଏ, ଭକ୍ତମାନଙ୍କ ସାଙ୍ଗରେ ଜପ କଲେ ଭଲ ହୁଏ, ଆଉ ଜପ ମନ ପଲିଗଲେ ପୁଣି ଟାଣିକି ଆଣିବାକୁ ଚେଷ୍ଟା କରିବ ସେଟା ଭଲ ହୁଏ। ଏସବୁ ଜିନିଷ ଲୀଳା ସ୍ମରଣ, ସେ ଲୀଳା ଯେତେବେଳେ ମନରେ ଉଦୟ ହବ ସେ ସେ ସ୍ତରକୁ ଗଲେ ଲୀଳା ସ୍ମରଣରେ ଆସିବ, ବୁଝିପାରୁଛ? ଆମର ଲୀଳା କଣ ସ୍ମରଣ କରିବା, ତମେ ମନରେ କଣ ସ୍ମରଣ କରିବ ସ୍ମରଣ କର, କିନ୍ତୁ ନାମର ଉପରେ ପ୍ରାଧାନ୍ୟ ଦିଆହଉଛି, ନାମଟା ଯେମିତି ଶୁଣିବ। ଏମିତି ବି କୁହାହଉଛି ଯେ ଭଗବାନଙ୍କ ମୂର୍ତ୍ତି ସ୍ମରଣ କରିବାଠୁ ନାମ ଲେଖାଟା ବି ସ୍ମରଣ କରିବା ଇମ୍ପୋର୍ଟାଣ୍ଟ। କିଛି କିଛି ସାଧୁ ମୁଁ ଦେଖିଛି ସେ ହରେକୃଷ୍ଣ ମନ୍ତ୍ର କାଗଜ ସାମ୍ନାରେ ରଖିକି ଜପ କରନ୍ତି, ସେଇ ଅକ୍ଷରଟା ନାକି ଆହୁରି ଗୁରୁତ୍ୱପୂର୍ଣ୍ଣ, ନାମାଷ୍ଟକରେ ଲେଖା ହେଇଛି ସେ ଅକ୍ଷରଟା ଯେ କୃଷ୍ଣ ଅକ୍ଷରଟା ନାକି ଆହୁରି ଗୁରୁତ୍ୱପୂର୍ଣ୍ଣ, ବିଶେଷ କଳିଯୁଗ ପାଇଁ, କଳିକାଳେ ନାମ ରୂପେ କୃଷ୍ଣ ଅବତାର ନା, ତ ସେଥିପାଇଁ ସେଇ ଅକ୍ଷର ଉପରେ ଧ୍ୟାନ ଦେଲେ ତମ ଯୋଉ ଲୀଳା ସ୍ଫୁରଣ ହବା କଥା ସେଇ ଶୁଦ୍ଧ ସ୍ତରରେ ଗଲେ ଭଗବାନଙ୍କର ଲୀଳାର ସ୍ୱତଃସ୍ଫୁତ ସ୍ଫୁର୍ତ୍ତି ହବ, ସେଇଟା ଗୋଟେ କଥା, ସ୍ୱତଃସ୍ଫୁର୍ତ୍ତି ହବ। ତ ତମେ ଯଦି କହୁଛ ନା ତମେ ଯଦି କହୁଛ ମୁଁ ଜପ କରୁ କରୁ ଗୋବର୍ଦ୍ଧନ ଲୀଳା ମନରେ ଆସିଯାଉଛି ବା ଦାମୋଦର ମନରେ ଆସିଯାଉଛି, ସେଟା କ୍ଷତି ନୁହଁ କିଛି। ଖରାପ କଥା ଆସିଯିବାଠୁ ଆଣ୍ଡ ତ କୃଷ୍ଣ ଲୀଳା ମନରେ ଆସୁଛି ନା, ତା କ୍ଷତି କଣ? ନିଜେ ସ୍ମରଣ କର, କିନ୍ତୁ ଯଦି ସେ ସ୍ମରଣ କରିବ କିନ୍ତୁ ନାମର ଉପରେ ପ୍ରାଧାନ୍ୟ କମିଯିବ, ଏଇଟା ଭଲ ହବନି। ନାମର ପ୍ରାଧାନ୍ୟ କମିଗଲା, ନାମକୁ ସ୍ମରଣ କରିବାଟା ଯେଟା ଶାସ୍ତ୍ରରେ କହିଛି ନାମର ଉପରେ ସବୁ ପ୍ରାଧାନ୍ୟ କଳିଯୁଗ କହିଛି, କିନ୍ତୁ ଏହାର ଅଲ୍ଟରନେଟିଭ ନାହିଁ, ହରି ନାମ ହେବ କେବଳ, ହରିନାମର କୌଣସି ଅଲ୍ଟରନେଟିଭ ନାହିଁ, ବିକଳ୍ପ ନାହିଁ, ବିକଳ୍ପ ନାହିଁ। ସେଥିପାଇଁ କି ନାମ ରୂପରେ ବେଶୀ ପ୍ରାଧାନ୍ୟ ଦିଆହେବ। ତ ମୋ ମନରେ ଚିନ୍ତା କରୁଛି ତାହେଲେ ଆମ ଜୀବନରେ ତ ଏସବୁ ହବାର କୌଣସି ପ୍ରଶ୍ନ ନାହିଁ, ଆମେ ଏତେ ଦୂରରେ ରହିଛେ ମନ ଯାହା ଚଳୁଛି, କିନ୍ତୁ ମୋର ଚିନ୍ତା କରୁଛି ଆମେ ଚେଷ୍ଟା କରିଯାଉଥିବା ଭଗବାନ ଚେଷ୍ଟା ଦେଖିଦେଇ କୌଣସି ହଠାତ୍ ହଠାତ୍ ହେଇଯିବ ମନ ନା ଆମେ ମନ ଲାଗିଯାଇପାରେ, ଭଗବାନ କୃପା କରିଦେବେ, ଆମେ ଚେଷ୍ଟା ଦେଖି ଦେଖି ବୁଝିପାରୁଛ କି। ମୋର ପ୍ରଥମେ ଗୋଟିଏ ମାଳ ଖାଲି ଭଗବାନ କଥା ଚିନ୍ତା କରିକି ନାମ ହଉନି, କିନ୍ତୁ ମୁଁ 40-50-60 ଚେଷ୍ଟା କରିଲି, ହଠାତ୍ ଭଗବାନ କୃପା କଲେ ନା ଇଏ ବହୁତ ଚେଷ୍ଟା କଲାନି ଏ ନାମ ରତି ହଉ ହେଇଯିବ କୋଉଦିନ ସେଟା ନା କି ଭଗବାନ ଭଗବାନ ଆମର ଚେଷ୍ଟାଟା ଦେଖୁଛନ୍ତି ନା ବସିକି କି ଚେଷ୍ଟା କରୁଛି ନା ଲଫଙ୍ଗ ହେଇକି ବୁଲି ବୁଲୁଛି, ସେଇଟା ହଉଛି ଆସଲ କଥା। ସେଥିପାଇଁ ଶୁଭ ମହାରାଜ କହନ୍ତି ଚାଚା ଆପନ ପ୍ରାଣ ବାଚା, ଭକ୍ତି ଜୀବନରେ ନିଜକୁ ସୁରକ୍ଷିତ କରିବାକୁ ପଡିବ, ନିଜର ସାଧନ ମଧ୍ୟ ନିଜେ ଠିକ ରଖିବାକୁ ପଡିବ, ୟା ତା ନୁହଁ ଦୁଆହି ଦେଇକି ଗଲେ ହବନି। ନିଜକୁ ଭକ୍ତି ନିଜ ଜପ କରିବା, ନିଜେ ଭଜନ କରିବା, ନିଜେ ଶାସ୍ତ୍ର ଅଧ୍ୟୟନ କରିବା, ମର୍ଣ୍ଣିଂ ପ୍ରୋଗ୍ରାମ ଆଟେଣ୍ଡ କରିବା, ବୁଝିପାରୁଛନ୍ତି। ଠିକ ଅଛି ତାହେଲେ ହେଠି ବନ୍ଦ କରି ତାହେଲେ ଜୟ ଶ୍ରୀ ପ୍ରଭୁପାଦ କି ଜୟ ଇଷ୍ଟନ ଭଦ୍ରକ ଭକ୍ତ।